ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम् दशम स्कंद 13वां अध्याय श्लोक 53। काल स्वभाव संस्कार काम कर्म गुणादिभिः सोमहि ध्वस्तमहिभिः मूर्तिमद्भिरुपासितः काल स्वभाव संस्कार काम कर्म गुणादिभिः सोमहि ध्वस्तमहिभिः मूर्तिमद्भिरुपासितः
काल स्वभाव संस्कार काम वासना कर्म सकाम कर्म गुण प्रकृति तीन गुण आदि भी इत्यादि द्वारा स्वमहि ध्वस्तमहि भी जहाँ का स्वातंत्र भगवान का शक्तिर अधीन थिला मूर्तिमद्भि मूर्तिमान उपासितः पूजित होता। अनुवाद जितेबले ब्रह्मा देखिले जे काल स्वभाव सेतेबले ब्रह्मा देखिले जे काल स्वभाव संस्कार काम कर्म एवं गुण प्रभृति सर्वत भाव से स्वातंत्र हर भगवान शक्तिर अधीन हो एवं मूर्तिमान हो सब विष्णु मूर्ति उपासना कर जे श्री विष्णु व्यतीत आउ कहारी स्वतंत्रता नहीं। आमे जदि से ही सत्य संपर्क सचेतन हो पारते तेल आम यथाथ भाव में कृष्ण भावन भावित हो पारते। आमर सब समय मन रखा उचित जे श्रीकृष्ण होती परम ईश्वर और समस्त भृत्य एकले ईश्वर कृष्ण आर सब भृत्य एपरिक नारायण किंवा शिव मध्य श्रीकृष्ण अधीन शिव विरिंचि नूतन एपरिक बलदेव मध्य श्रीकृष्ण अधीन एक कथा वास्तव सत्य अटे। एक कले ईश्वर कृष्ण आर सब नृत्य जार जेचे नाचा से तेचे करे नृत्य कथा चैतन्य चरितमृत आदि लीला पंचम अध्याय 142 पयारे कहुच्छे। मनुष्य मानक बुझा उचित जे कहीं स्वाधीन नुहति कारण सबकि भगवान श्रीकृष्ण विभिन्न अंश अटे एवं तेणु सबकि भगवान श्रीकृष्ण परम इच्छा द्वारा कार्य करुचे एवं आत्मजात होती ज्ञान यही चेतना होती कृष्ण भावना। यस्तु नारायण देव ब्रह्मरुद्रादिदेवते ही समत्वेन विख्यत स्वपाशंगी भवे ध्रुवम। जो व्यक्ति ब्रह्मा शिव आदि देवता मानक नारायण का समकक्ष मन करती ସେ ଅବଶ୍ୟ ଜଣେ ପାଷଣ୍ଡି ଅଟନ୍ତି। କେହି ନାରାୟଣ କିମ୍ବା କୃଷ୍ଣଙ୍କ ସମକକ୍ଷ ନୁହନ୍ତି। କୃଷ୍ଣ ହେଉଛନ୍ତି ନାରାୟଣ ଏବଂ ନାରାୟଣ ହେଉଛନ୍ତି କୃଷ୍ଣ, କାରଣ ଶ୍ରୀକୃଷ୍ଣ ହେଉଛନ୍ତି ଆଦି ନାରାୟଣ। ବ୍ରହ୍ମା ସ୍ୱୟଂ ଶ୍ରୀକୃଷ୍ଣଙ୍କୁ ସମ୍ବୋଧନ କରି କହିଛନ୍ତି, ନାରାୟଣସ୍ତମ୍ ହି ସର୍ବଦେହିନା, ଆପଣ ନାରାୟଣ ଅଟନ୍ତି, ବାସ୍ତବ କ୍ଷେତ୍ରରେ ଆପଣ ଆଦି ନାରାୟଣ ଅଟନ୍ତି। ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଧ 14:14 ଶ୍ଳୋକରେ ବ୍ରହ୍ମା କଥା କହିଛନ୍ତି। କାଳର ବହୁ ସହକାରୀ ଅଛନ୍ତି, ଯେପରି ସ୍ୱଭାବ, ସଂସ୍କାର, କାମ, କର୍ମ ଏବଂ ଗୁଣ ପ୍ରଭୃତି। ଜଡ଼ା ପ୍ରକୃତିର ଗୁଣସଙ୍ଗ ଅନୁସାରେ ସ୍ୱଭାବ ଗଢ଼ି ଉଠେ। କାରଣ ଗୁଣସଙ୍ଗସ୍ୟ ସଦସ୍ୟ ଦୁନି ଜନ୍ମସୁ, ଭଗବତ ଗୀତା 13:22 ଭଗବାନ କଥା କହିଛନ୍ତି। ସମସ୍ତଙ୍କର ସତ୍ ଏବଂ ଅସତ୍ ସ୍ୱଭାବ ସ୍ୱଭାବ ସତ୍ଵ, ରଜ ଏବଂ ତମଗୁଣର ସଙ୍ଗ ପ୍ରଭାବରେ ଗଠିତ ହୁଏ। ଆମ ପକ୍ଷରେ କ୍ରମଶଃ ସତ୍ୱଗୁଣର ସ୍ତରକୁ ଉନ୍ନୀତ ହେବା ଉଚିତ, ଯାହାଫଳରେ ଆମେ ନିମ୍ନତର ଗୁଣଗୁଡ଼ିକୁ ଏଡ଼ାଇ ପାରିବା। ନିୟମିତ ଭାବରେ ଶ୍ରୀମଦ୍ ଭାଗବତ ଆଲୋଚନା ଏବଂ ଶ୍ରୀକୃଷ୍ଣଙ୍କ ଲୀଳା ଶ୍ରବଣ କରିବା ଫଳରେ ତାହା ସମ୍ଭବ ହୁଏ। ନଷ୍ଟ ପ୍ରାୟସୁ ଅଭଦ୍ରେଷୁ ନିତ୍ୟଂ ଭାଗବତ ସେବୟା। ଶ୍ରୀମଦ୍ ଭାଗବତ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ସମସ୍ତ ଲୀଳା ଦିବ୍ୟ ଅଟେ, ତେଣୁ ଶ୍ରୀମଦ୍ ଭାଗବତ ଶ୍ରବଣ ଏବଂ ଆଲୋଚନା କରିବା ଫଳରେ ରଜଗୁଣ ଏବଂ ତମଗୁଣର ଦମନ ହୁଏ ଏବଂ କେବଳ ସତ୍ୱଗୁଣ ଅବଶିଷ୍ଟ ଥାଏ। ସେତେବେଳେ ରଜଗୁଣ ଓ ତମଗୁଣ ଆମର କୌଣସି ଅନିଷ୍ଟ କରିପାରେ ନାହିଁ। ତେଣୁ ବର୍ଣ୍ଣାଶ୍ରମ ଧର୍ମ ଅତ୍ୟାବଶ୍ୟକ, କାରଣ ତାହା ମନୁଷ୍ୟଙ୍କୁ ସତ୍ୱଗୁଣକୁ ଉନ୍ନୀତ କରେ। ତଦା ରଜସ୍ତମ ଭାବା କାମ ଲୋଭା ଦୟସ୍ଥିତି, ଭାଗବତମ 1:19 କଥା କୁହାଯାଇଛି। ତମଗୁଣ ଏବଂ ରଜଗୁଣ କାମ ଏବଂ ଲୋଭ ବୃଦ୍ଧି କରେ, ଯାହାଫଳରେ ଜୀବ ଏଥିରେ ଏପରି ଭାବରେ ଜଡ଼ିତ ହୋଇପଡ଼େ ଯେ ତାକୁ ଏହି ଜଡ଼ ଜଗତରେ ଭିନ୍ନ ଭିନ୍ନ ରୂପ ଗ୍ରହଣ କରିବାକୁ ହୁଏ। ଏହା ଅତ୍ୟନ୍ତ ଭୟଙ୍କର ପରିସ୍ଥିତି ଅଟେ। ଏହି ବର୍ଣ୍ଣାଶ୍ରମ ଧର୍ମକୁ ପ୍ରତିଷ୍ଠା କରିବା ଦ୍ୱାରା ସତ୍ୱଗୁଣ ସ୍ତରକୁ ଜଣେ ଉନ୍ନୀତ ହୋଇପାରିବ ଏବଂ ଖୁବ୍ ଭୋରୁ ନିଦରୁ ଉଠି ମଙ୍ଗଳାର୍ତ୍ତିକ ଦର୍ଶନ ଇତ୍ୟାଦି ଅନୁଷ୍ଠାନ କରିବା ଦ୍ୱାରା ପବିତ୍ର ଏବଂ ନିର୍ମଳ ହୋଇ ବ୍ରାହ୍ମଣୋଚିତ ଗୁଣାବଳୀ ବିକଶିତ କରିବା ସମ୍ଭବ ହେବ। ଏହିପରି ଭାବରେ ସତ୍ୱଗୁଣରେ ଅଧିଷ୍ଠିତ ହୋଇ ରହିବା ଉଚିତ, ତାହେଲେ ଆଉ ତମଗୁଣ ଏବଂ ରଜଗୁଣ ଦ୍ୱାରା ମନୁଷ୍ୟ ପ୍ରଭାବିତ ହେବ ନାହିଁ। ତଦା ରଜସ୍ତମ୍ଭାବା କାମ ଲୋଭା ଦୟସୁଧେ ଚେତ ଏତି ଅଣବିଧ୍ୟଂ ସ୍ଥିତଂ ସତ୍ୟ ପ୍ରସିଦ୍ଧତି, ଶ୍ରୀମଦ୍ ଭାଗବତ 1:19 କଥା କୁହାଯାଇଛି। ଏହିପରି ଭାବରେ ପବିତ୍ର ହେବାର ସୁଯୋଗ ମାନବ ଜୀବନର ଏକ ବିଶେଷ ବୈଶିଷ୍ଟ୍ୟ ଅଟେ, ଯାହା ଅନ୍ୟାନ୍ୟ ଜୀବନରେ ସମ୍ଭବ ନୁହେଁ। ରାଧାକୃଷ୍ଣ ଭଜନ ଦ୍ୱାରା ଏବଂ ରାଧା ଏବଂ କୃଷ୍ଣଙ୍କ ପ୍ରେମମୟ ସେବା ଦ୍ୱାରା ଅନାୟାସରେ ଏହି ପ୍ରକାର ପବିତ୍ରତା ଲାଭ କରିବା ସମ୍ଭବ ଅଟେ। ତେଣୁ ନରୋତ୍ତମ ଦାସ ଠାକୁର ଗାଇଛନ୍ତି, ହରି ହରି ବିଫଲେ ଜନ୍ମ ଗୁଆଇନୁ, ଅର୍ଥାତ୍ ରାଧାକୃଷ୍ଣଙ୍କ ଆରାଧନା ନ କଲେ ମନୁଷ୍ୟ ଜୀବନ ବ୍ୟର୍ଥ ହୁଏ। ବାସୁଦେବ ଭଗବତୀ ଭକ୍ତିଯୋଗ ପ୍ରୟୋଜିତ ଜନୈତି ଆସୁ ବୈରାଗ୍ୟ, ଭାଗବତ 1:7 କଥା କୁହାଯାଇଛି। ବାସୁଦେବଙ୍କ ସେବାରେ ଯୁକ୍ତ ହେବା ଫଳରେ ଜଡ଼ଜଗତର ବନ୍ଧନରୁ ଅତିଶୀଘ୍ର ବିରକ୍ତ ହୋଇଯିବା ସମ୍ଭବ ହୁଏ। ଦୃଷ୍ଟାନ୍ତ ସ୍ୱରୂପ କୁହାଯାଏ ଯେ କୃଷ୍ଣ ଭାବନା ଆନ୍ଦୋଳନର ସଦସ୍ୟମାନେ ବାସୁଦେବଙ୍କ ଭକ୍ତିଯୁକ୍ତ ହୋଇ ଅତିଶୀଘ୍ର ଏହିପରି ଭାବରେ ଅତି ନିର୍ମଳ ବୈଷ୍ଣବ ସ୍ତର ପ୍ରାପ୍ତ ହୋଇଛନ୍ତି ଏବଂ ଲୋକମାନେ ମ୍ଲେଚ୍ଛ ଏବଂ ଜଗନ୍ମାନଙ୍କୁ ଏହିପରି ବୈଷ୍ଣବ ହେଉଥିବା ଦେଖି ଆଶ୍ଚର୍ଯ୍ୟଜନିତ ହୋଇଛନ୍ତି। ତାହା ସମ୍ଭବ ହୋଇଥାଏ କେବଳ ବାସୁଦେବଙ୍କ ଭକ୍ତି ଦ୍ୱାରା। କିନ୍ତୁ ଆମେ ଯଦି ମନୁଷ୍ୟ ଜୀବନରେ ସତ୍ୱଗୁଣ ସ୍ତରକୁ ଉନ୍ନୀତ ନ ହୁଅନ୍ତୁ, ଯେଉଁ ବିଷୟରେ ଶ୍ରୀ ନରୋତ୍ତମ ଦାସ ଠାକୁର ଗାଇଛନ୍ତି ହରିହରି ବିଫଳ ମାନବ ଜନ୍ମ ଗାଇନୁ, ତାହେଲେ ଏ ମନୁଷ୍ୟ ଜୀବନ ଲାଭ କରିବା ସତ୍ତ୍ୱେ ବି ଆମେ ଜୀବନ ବ୍ୟର୍ଥ ହେବ। ଶ୍ରୀ ବୀର ରାଘବାଚାର୍ଯ୍ୟ ତାଙ୍କ ଟୀକାରେ ମନ୍ତବ୍ୟ କରିଛନ୍ତି ଯେ ଏହି ଶ୍ଳୋକର ପ୍ରଥମ ପଦରେ ଯେଉଁ ସମସ୍ତ ବିଷୟର ଉଲ୍ଲେଖ କରାଯାଇଛି ତାହା ଜଡ଼ଜଗତର ବନ୍ଧନର କାରଣ ଅଟେ। କାଳ ପ୍ରକୃତିର ଗୁଣକୁ କ୍ଷେପିତ କରେ ଏବଂ ସ୍ୱଭାବ ଏହି ସମସ୍ତ ଗୁଣର ଫଳ ଅଟେ। ତେଣୁ ନରୋତ୍ତମ ଦାସ ଠାକୁର କହିଛନ୍ତି, ଭକ୍ତ ସନେ ବାସ, କେହି ଯଦି ଭକ୍ତମାନଙ୍କ ସହିତ ବାସ କରନ୍ତି ତାହେଲେ ତାଙ୍କର ସ୍ୱଭାବର ପରିବର୍ତ୍ତନ ହେବ। ଆମ କୃଷ୍ଣ ଭାବନା ମୁକ୍ତ ଆନ୍ଦୋଳନର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ସତ୍ସଙ୍ଗ ପ୍ରଦାନ କରିବା, ଯାହାଫଳରେ ଏହି ପରିବର୍ତ୍ତନ ସମ୍ଭବ ହେବ। ଆମେ ବାସ୍ତବିକ କ୍ଷେତ୍ରରେ ଦେଖୁଛୁ ଯେ ଏହି ପନ୍ଥା ଦ୍ୱାରା ସାରା ପୃଥିବୀର ଲୋକମାନେ କ୍ରମଶଃ ଭଗବତ ଭକ୍ତରେ ପରିଣତ ହେଉଛନ୍ତି। ସଂସ୍କାର ସମ୍ଭବ ହୁଏ ସତ୍ସଙ୍ଗ ଫଳରେ, କାରଣ ସତ୍ସଙ୍ଗ ପ୍ରଭାବରେ ସତ୍ ସ୍ୱଭାବ ବିକଶିତ ହୁଏ ଏବଂ ସ୍ୱଭାବ ହେଉଛି ଦ୍ୱିତୀୟ ପ୍ରକୃତି। ତେଣୁ ଭକ୍ତ ସଙ୍ଗେ ବାସ, ଲୋକମାନଙ୍କୁ ଭକ୍ତମାନଙ୍କ ସହିତ ବାସ କରିବାକୁ ସୁଯୋଗ ଦିଆଯାଉ, ତାହେଲେ ସେମାନଙ୍କ ସ୍ୱଭାବ ପରିବର୍ତ୍ତନ ହେବ। ଯଦି ମନୁଷ୍ୟ ଜନ୍ମରେ ଏହି ସୁଯୋଗର ସଦ୍ବ୍ୟବହାର କରି ନ ପାରନ୍ତି ତାହେଲେ ତା'ର ମନୁଷ୍ୟ ଜୀବନ ବ୍ୟର୍ଥ ହେବ। ତେଣୁ ଆମେ ମାନବ ସମାଜକୁ ଅଧପତନରୁ ରକ୍ଷା କରିବାକୁ ଚେଷ୍ଟା କରୁଛୁ ଏବଂ ମନୁଷ୍ୟମାନଙ୍କୁ ବାସ୍ତବିକ ଭାବେ ଉଚ୍ଚତର ପ୍ରକୃତିକୁ ଉନ୍ନୀତ କରିବାକୁ ଚେଷ୍ଟା କରୁଛୁ। କେହି ଯଦି କାମ ଏବଂ କର୍ମକୁ ଭଗବାନଙ୍କ ସେବାରେ ଯୁକ୍ତ କରନ୍ତି ତାହେଲେ ଇନ୍ଦ୍ରିୟ ସୁଖ ଭୋଗରେ ଯୁକ୍ତ ନ ହୋଇ ତାହା ଏକ ଭିନ୍ନ ରୂପ ଧାରଣ କରେ ଏବଂ ଅବଶ୍ୟ ହିଁ ତାର ଫଳ ଭିନ୍ନ ହୁଏ। ବିଭିନ୍ନ ପ୍ରକୃତିର ସଙ୍ଗ ଅନୁସାରେ ଜୀବ ବିଶେଷ ପ୍ରକାର ଶରୀର ପ୍ରାପ୍ତ ହୁଏ, ଯାହାକି ଭଗବତ ଗୀତା 13:22 କୁହାଯାଇଛି, କାରଣ ମନୁସଙ୍ଗସ୍ୟ ସଦସ୍ୟ ଯୋନି ଜନ୍ମସୁ। ତେଣୁ ଆମର ସର୍ବଦା ସତ୍ସଙ୍ଗର ବା ଭକ୍ତି ସଙ୍ଗର ଭକ୍ତ ସଙ୍ଗର ଅନ୍ୱେଷଣ କରିବା ଉଚିତ, ତାହେଲେ ଆମର ଜୀବନ ସାର୍ଥକ ହେବ। ମନୁଷ୍ୟଙ୍କ ସଙ୍ଗରୁ ସେମାନଙ୍କ ପ୍ରକୃତିକୁ ଚିହ୍ନି ହୁଏ। କେହି ଯଦି ଭଗବତ ଭକ୍ତଙ୍କ ସହିତ ସଙ୍ଗ ସତ୍ସଙ୍ଗ କରିବାର ସୁଯୋଗ ପାଆନ୍ତି ତାହେଲେ ସେ ଜ୍ଞାନର ଅନୁସରଣ କରିବାକୁ ସମର୍ଥ ହୁଅନ୍ତି ଏବଂ ସ୍ୱାଭାବିକ ଭାବେ ତାଙ୍କର ଚରିତ୍ର ଏବଂ ସ୍ୱଭାବରେ ପରିବର୍ତ୍ତନ ହୁଏ ଏବଂ ସେ ସବୁଦିନ ପାଇଁ ଲାଭବାନ ହୁଅନ୍ତି। ନମଃ ଇଷ୍ଟପାଦାୟ କୃଷ୍ଣ ଦୃଷ୍ଟାୟ ଭୂତଳେ ଶ୍ରୀମଦେବ ଶ୍ରୀସ୍ୱରୂପାନନ୍ଦ ସ୍ୱାମୀ ଦିନାନି ନମଃ ସଦ୍ଭକ୍ତ ମଣୈ ମଣିପୁର ଧୋବାୟ ଚ ପ୍ରଭୁପାଦ ରସଦ୍ବାଣୀ ପ୍ରଚାର ନିରତାୟତେ। ହରେ କୃଷ୍ଣ। ଆଜି ଆମେ ଦଶମ ସ୍କନ୍ଦ 13:53 ତେପନ ଶ୍ଳୋକ ଆଲୋଚନା କରିବା। ବ୍ରହ୍ମା ଦର୍ଶନ କରୁଛନ୍ତି ଭଗବାନଙ୍କୁ, ଭଗବାନଙ୍କର ବିଭିନ୍ନ ଶକ୍ତି ଦର୍ଶନ କରୁଛନ୍ତି। ଭଗବାନ ନିଜକୁ ଗୋପ ବାଳକ ରୂପରେ ଏବଂ ଗୋବତ୍ସା ରୂପରେ ନିଜକୁ ବିସ୍ତାର କରିଛନ୍ତି। ବ୍ରହ୍ମା ଜାଣିପାରୁନଥିଲେ, ଭ୍ରମିତ ହୋଇଯାଉଥିଲେ ବ୍ରହ୍ମା। ସେ ତ ସେଇ ଗୋପ ବାଳକମାନଙ୍କୁ ଏବଂ ବତ୍ସାମାନଙ୍କୁ ନେଇ ଲୁଚେଇକି ରଖିଥିଲେ, ପୁଣି ଏଠି କେମିତି ସେମାନେ ରହିଛନ୍ତି? ତେଣୁ ଯେତେବେଳେ ସେ ଆଉ ତାଙ୍କର ବୁଦ୍ଧି କାମ କଲା ନାହିଁ, ଭଗବାନ ତାଙ୍କ ପ୍ରତି କୃପା କରି ତାଙ୍କୁ ବୁଦ୍ଧି ପ୍ରଦାନ କରନ୍ତି। ଭଗବତ ଗୀତାରେ ଦଶମ ଅଧ୍ୟାୟ ଭଗବାନ କହିଛନ୍ତି, ତେଷାଂ ସତତ ଯୁକ୍ତାନାଂ ଭଜତାଂ ପ୍ରୀତିପୂର୍ବକଂ ଦଦାମି ବୁଦ୍ଧିଯୋଗଂ ତଂ ଜ୍ଞେନ ମା ଉପଜାନ୍ତି। ଏଇ ଯେଉଁ ବୁଦ୍ଧି ଆମକୁ ଭଗବାନ ଦେଇଛନ୍ତି, ଏ ବୁଦ୍ଧି ସାହାଯ୍ୟରେ ଆମେ ଭଗବତ ଧାମକୁ ଯାଇପାରିବା, କିନ୍ତୁ ଏ ବୁଦ୍ଧି ସାହାଯ୍ୟରେ ମଧ୍ୟ ଆମେ ନରକକୁ ଯାଇପାରିବା। ଯେଉଁମାନେ ଏ ବୁଦ୍ଧି ଦ୍ୱାରା ଭଗବାନ ସହିତ ଯୁକ୍ତ ହୁଅନ୍ତି, ଭଗବାନ ତାଙ୍କୁ ଶୁଦ୍ଧ ବୁଦ୍ଧି ପ୍ରଦାନ କରନ୍ତି। ମାନେ ବୁଦ୍ଧିର ବିଭିନ୍ନ ସ୍ତର ରହିଛି, ଅତି ନିମ୍ନ ସ୍ତର ବୁଦ୍ଧିରେ ସେମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ, ମାୟା ଆବୃତ ଜ୍ଞାନ, ସେମାନେ ଭଗବାନଙ୍କର ଶରଣରେ ଯାଆନ୍ତି ନାହିଁ। ଏ ବୁଦ୍ଧି ଦ୍ୱାରା ସେମାନେ ଭାବନ୍ତି ଭଗବାନ କେହି ନାହାନ୍ତି, ଏବଂ ଏହି ବୁଦ୍ଧି ଟିକିଏ ଉନ୍ନତ ସ୍ତରକୁ ଗଲେ ସେମାନେ ଭାବନ୍ତି କ'ଣ ଦେବାଦେବୀମାନଙ୍କ ଶରଣରେ ଯାଆନ୍ତି। ଅନ୍ତର୍ଗତ ପ୍ରଣ ତେଷାଂ ତଦ୍ଭବତି ଅଳ୍ପ ମେଧସାଂ। ଆମର ବୁଦ୍ଧି ବୈଜ୍ଞାନିକମାନେ କହନ୍ତି ଆମର ଯେଉଁ ମସ୍ତକ ରହିଛି, ମେଧା ରହିଛି, ସେରେବ୍ରମ୍ ବୋଲି ରହିଛି, ଯାହାଦ୍ୱାରା କି ଆମର ରହିଛି କେତେ ମେଧା ଶକ୍ତି ତା ଦେହରେ ରହିଛି, କେତେ ଯେଉଁମାନଙ୍କ ବୁଦ୍ଧି ସବୁ ସେଇଥିରେ ରହିଛି, ମପାଯାଉଛି ସେଇଟା। ପ୍ରଭୁପାଦ ମହାରାଜ କହିଛନ୍ତି ଯେ ଆମର ହିସାବ ରହିଛି ଜଣେ ବୈଜ୍ଞାନିକ ସବୁଠାରୁ ଉନ୍ନତ ମସ୍ତକ ଯେଉଁ ଯାହାର ଅଛି ମନ ଉନ୍ନତ ବୁଦ୍ଧି, ତାଙ୍କର 64 ounce ରହିଛି, 64 ounce। କିନ୍ତୁ ମ୍ୟାକ୍ସିମମ୍ ସ୍ତ୍ରୀ ଲୋକମାନଙ୍କର ଯେଉଁ ମେଧା ଶକ୍ତି ରହିଛି ସେ 36 ounce 36 ounce। ତେଣୁ ଯାହା ବି ହଉ, ଏଇ ଯେଉଁ ବୁଦ୍ଧି ରହିଛି, ମେଧା ଶକ୍ତି ରହିଛି, ଏ ବୁଦ୍ଧିର ଯଦି ଆମେ ଭଗବାନଙ୍କ ସହିତ ଯୁକ୍ତ କରିବା, ଏବଂ ବୁଦ୍ଧେ ପରମ ବୁଦ୍ଧା ସଂସ୍ତଭ୍ୟାତ୍ମାନମାତ୍ମନା ଜୟ ଶତ୍ରୁ ମହାବାହ କାମରୂପଂ ଦ୍ରାସଦଂ, ଭଗବତ ଗୀତା 2 ଅଧ୍ୟାୟରେ ଭଗବାନ ଚିନ୍ତା କରିଛନ୍ତି। ବୁଦ୍ଧିଟାକୁ ଯଦି ଆମେ ପରମ ବୁଦ୍ଧା ଭଗବାନଙ୍କ ସହିତ ଯୁକ୍ତ କରିଦେବା, ଏ ବୁଦ୍ଧି ତାଙ୍କଠାରୁ ଆସୁଛି ନା, ମତ ସ୍ମୃତି ଜ୍ଞାନ ଅପହରଞ୍ଚ, ଭଗବାନଙ୍କଠାରୁ ଏ ବୁଦ୍ଧି ବା ଜ୍ଞାନ ଆସୁଛି। ତେଣୁ ଭଗବାନଙ୍କ ସହିତ ଯଦି ଆମେ ବୁଦ୍ଧିକୁ ଯୁକ୍ତ କରିଦେବା ତାହେଲେ ସଂସ୍ତଭ୍ୟାତ୍ମାନମାତ୍ମନା, ଆମେ ନିଜର ଯେଉଁ ମନକୁ ସଂସ୍ତଭ୍ୟ ଆମେ ଦମନ କରିପାରିବା, ନହେଲେ ମନକୁ ଦମନ କରିହେବ ନାହିଁ। ଏବଂ ବୁଦ୍ଧେ ପରମ ବୁଦ୍ଧା ସଂସ୍ତଭ୍ୟାତ୍ମାନମାତ୍ମନା ଜୟ ଶତ୍ରୁ ମହାବାହ କାମରୂପଂ ଦୁରାସଦଂ। ଏଇଠି କାମ ଦେଖା ବର୍ଣ୍ଣନା କରାଯାଇଛି, କାମ ଯେଉଁ କାମ ରହିଛି ଆମର, ଯେଉଁ ବିଭିନ୍ନ ପ୍ରକାର କାମନା ରହିଛି, ଅସଂଖ୍ୟ କାମନା ରହିଛି, ନଯାହାତ କାମ କାମନା ବହୁଗେଣ ସାମ୍ୟତି, ଆମର ଯେତେ କାମ ରହିଛି ଏତେ ପ୍ରକାର କାମନା ରହିଛି। ଏ କଥା କହୁଛନ୍ତି କିଏ ଆମର ଯଜାତି ମହାରାଜ, ସେ ଜଣେ ରାଜା, କିନ୍ତୁ ତାଙ୍କର କୌଣସି ଅଭାବ ନାହିଁ, ଧନର ଅଭାବ ନାହିଁ, ଯାହା ଚାହିଁବେ ତାହା କରିପାରିବେ, ଦାନ ଦ୍ୱାରା ସବୁ କାର୍ଯ୍ୟ କରିହେବ। କିନ୍ତୁ ସିଏ ଅନୁଭବ କରୁଛନ୍ତି ନ ଯାହାତୁ କାମ କାମନା, ରାଜାଙ୍କର ମଧ୍ୟ ଯେଉଁ କାମନା ରହିଛି ସେ କାମନାଟା ଯଦି ସେ ପୂରଣ କରି ଚାଲିବେ ତାହେଲେ ତାଙ୍କର କାମନା ପୂର୍ଣ୍ଣ ହୋଇପାରିବ ନାହିଁ। ନ ଯାହାତୁ କାମ କାମନା ଉପଭୋଗେନ ସାମ୍ୟତି, ଉପଭୋଗ କରି ଚାଲିଲେ କାମନାଟା କେଉଁଠି ସମ ହେବ ନାହିଁ ବା ମାନେ ଦବିଯିବ ନାହିଁ ବା ପୂର୍ଣ୍ଣ ହୋଇପାରିବ ନାହିଁ ସାମ୍ୟତି। କିଭଳି ବିଳାତି ମହାରାଜ କହୁଛନ୍ତି ଭବିଷ୍ୟ କୃଷ୍ଣ ବଟ୍ମେବ ଭୂୟ ଏଭାବେ ବଟ, ଯଦି ଅଗ୍ନିରେ ଆମେ ଘୃତ ଆହୁତି ଦେବା ତାହେଲେ ସେ କେବେ ଘୃତ ମାନେ ଅଗ୍ନିଟା ବନ୍ଦ ହେବ ନାହିଁ, ଲିଭିଯିବ ନାହିଁ, ବରଂ ଅଧିକରୁ ଅଧିକ ବୃଦ୍ଧି ହେବ। ତେଣୁ ଏଇ କାମଟା ଏଇଭଳି ଭାବ ବୌଦ୍ଧ ଜଗତରେ କାମ ହେଉଛି ଏଇଭଳି ଭାବରେ, ଏ କାମ ଦେଖୁଛନ୍ତି ଭଗବାନଙ୍କର ସେବାରେ ବ୍ରତ ରହିଛନ୍ତି, ଏମାନେ ସବୁ ବ୍ରତ ରହିଛନ୍ତି ଭଗବାନଙ୍କ ସେବାରେ, ଏମାନେ ସବୁ ବହୁତ ପ୍ରକୃତିର ସବୁ ଜାତ ହୋଇଛନ୍ତି କାମ। ତେଣୁ ଏ ବୁଦ୍ଧି ଯଦି ଆମେ ଭଗବାନଙ୍କ ସେବାରେ ଲଗେଇବା ତାହେଲେ ଭଗବାନ ଆମକୁ ବୁଦ୍ଧି ପ୍ରଦାନ କରିବେ। ଆମେ କହୁଥିଲୁ ଯେ ବୁଦ୍ଧିର ବିଭିନ୍ନ ସ୍ତର, ଆଉ ଟିକେ ଯେଉଁମାନେ ଉନ୍ନତ ସ୍ତର ବୁଦ୍ଧି ସେମାନେ ବ୍ରହ୍ମ ଚିନ୍ତନ କରନ୍ତି, ଯାହାକି ଭଗବାନଙ୍କ ଯେତେବେଳେ ଗର୍ଭରେ ଥିଲେ ମାଆଙ୍କ ଗର୍ଭରେ ବ୍ରହ୍ମ ଆଦି ଦେବତାମାନେ ସ୍ତୁତିରେ ସେ କଥା କହିଛନ୍ତି ଯେ ଜେନିୟ ରବିନ୍ଦାକ୍ଷ ବିମୁକ୍ତ ମାରଣ ତୋୟସ୍ତ ଭାବାତ ଅଭିଶୁଦ୍ଧ ବୁଦ୍ଧିଆ, ଅଭିଶୁଦ୍ଧ ବୁଦ୍ଧିଆ ବୋଲି କୁହାଯାଉଛି। ଅଭିଶୁଦ୍ଧ ତାଙ୍କର ବୁଦ୍ଧି ଯଦିଓ ବହୁତ ଉନ୍ନତ, ବ୍ରହ୍ମ ଚିନ୍ତନ କରୁଛନ୍ତି, ବ୍ରହ୍ମ ହେଉଛନ୍ତି ଭଗବାନଙ୍କର ଗୋଟିଏ ସ୍ୱରୂପ, କିନ୍ତୁ ଅରବିନ୍ଦାକ୍ଷ ଅନି ଭଗବାନଙ୍କର କେତେ ସୁନ୍ଦର ମୁଖ ରହିଛି, କେତେ ସୁନ୍ଦର ଚକ୍ଷୁ ରହିଛି, କେତେ ସୁନ୍ଦର ରୂପ ରହିଛି, ସେଥିପାଇଁ ବିମୁଖ ହୋଇଯାଇଛନ୍ତି। ସେମାନେ ନିଜକୁ ମୁକ୍ତ ବୋଲି ଭାବୁଛନ୍ତି, ବିମୁକ୍ତ ମାନିନ ମୁକ୍ତ ନୁହନ୍ତି ପ୍ରକୃତରେ, କିନ୍ତୁ ନିଜକୁ ମୁକ୍ତ ବୋଲି ଭାବୁଛନ୍ତି। ତୋଇ ଅସ୍ତ ଭାବା ତାଙ୍କର ଯେମିତି ସୂର୍ଯ୍ୟ ଅସ୍ତ ହୋଇଗଲେ ପଦ୍ମଫୁଲ ସଙ୍କୁଚିତ ହୋଇଯାଏ, ପଦ୍ମଫୁଲ ସୂର୍ଯ୍ୟକୁ ଦେଖିପାରେ ନାହିଁ, ସେହିଭଳି ଭାବରେ ତୋଇ ଅସ୍ତ ଭାବା ଅବିଶୁଦ୍ଧ ବୁଦ୍ଧ, ତାଙ୍କର ବୁଦ୍ଧି ଶୁଦ୍ଧ ହୋଇନାହିଁ। ତେଣୁ ଆରୁହ୍ୟ ପୃଥିଣ ପରମ ପଦମ, ଯଦିଓ ବହୁତ କଷ୍ଟ ସ୍ୱୀକାର କରି ବ୍ରହ୍ମ ଚିନ୍ତନ କରି ସେମାନେ ବ୍ରହ୍ମ ପଦକୁ ପ୍ରାପ୍ତ ହୁଅନ୍ତି, ଉନ୍ନୀତ ହୁଅନ୍ତି, କିନ୍ତୁ ପତନ୍ତି ଅଧ ଅନାଦିତ ଜୀଷ୍ମ ତାଙ୍କର, ସେ ସ୍ତରରୁ ମଧ୍ୟ ତାଙ୍କର ପତନ ହୋଇଯାଏ। କାହିଁକି ନା ଜୀଷ୍ମ ତାଙ୍କର ଆପଣଙ୍କ ପାଦପଦ୍ମରେ ଆଶ୍ରୟ ନେଇନାହାନ୍ତି ସେମାନେ। ତେଣୁ ଏ ବୁଦ୍ଧି ଶୁଦ୍ଧ ବୁଦ୍ଧି ଭଗବାନ ପ୍ରଦାନ କରନ୍ତି। ତେଷାଙ୍କ ସୁଖଦୃପ୍ତାନ ଭଜତାଙ୍କ ପ୍ରତିପୂର୍ବକମ୍ ଦଦାମି ବୁଦ୍ଧି ଯୋଗଂ, ଭଗବାନ ବୁଦ୍ଧି ପ୍ରଦାନ କରନ୍ତି ଯେ ନମା ଉପଯାନ୍ତି ତେ, ଯାହାଦ୍ୱାରା କି ଆମେ ଭଗବାନ ପାଖକୁ ଯାଇପାରିବା। ତେଣୁ ଭଗବାନ ଯେହେତୁ ବ୍ରହ୍ମା ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି, ଗୋଟେ ଅପରାଧ ହୋଇଯାଇଛି କିନ୍ତୁ ତଥାପି ସେ ଅପରାଧକୁ ନେଇନାହାନ୍ତି, ଭଗବାନ ଗ୍ରହଣ କରିନାହାନ୍ତି, ତାଙ୍କୁ କୃପା କରିଛନ୍ତି, ତାଙ୍କୁ ବୁଦ୍ଧି ପ୍ରଦାନ କରିଛନ୍ତି। ଯେଉଁ ବୁଦ୍ଧିରେ ସେ ଆଜି ଦେଖୁଛନ୍ତି ଭଗବାନଙ୍କର ରୂପ ଦର୍ଶନ କରୁଛନ୍ତି, ସେ ଯେଉଁ ଗୋପବାଳକମାନେ ଏବଂ ଗୋବତ୍ସାମାନେ ଏମାନେ ହେଉଛନ୍ତି ଭଗବାନ ନିଜକୁ ବିସ୍ତାର କରିଛନ୍ତି। ଆମେ ଶୁଣୁଛେ ଶ୍ରବଣ କରୁଛେ ଭଗବାନଙ୍କ ରୂପ ବର୍ଣ୍ଣନା କରାଯାଉଛି, ତାଙ୍କର ଶକ୍ତି ବର୍ଣ୍ଣନା କରାଯାଉଛି, ଏ ଶ୍ଳୋକରେ ମଧ୍ୟ ସେ କଥା କୁହାଯାଉଛି। ଆଉ କ'ଣ ଦେଖୁଛନ୍ତି ବ୍ରହ୍ମା ନା କାଳ ସ୍ୱଭାବ ସଂସ୍କାର, ଭଗବତ ଗୀତାରେ ଆପଣ ପାଞ୍ଚଟି ତତ୍ତ୍ୱ ରହିଛି ଭଗବତ ଗୀତାରେ, ଗୋଟେ ହେଉଛି ଭଗବାନ ଈଶ୍ୱର, ଗୋଟେ ହେଉଛି ଜୀବ, ଗୋଟେ ହେଉଛି ପ୍ରକୃତି, ଗୋଟେ ହେଉଛି କାମ, ଆଉ ଗୋଟେ ହେଉଛି ପ୍ରକୃତି, ଗୋଟେ ହେଉଛି କର୍ମ, ଈଶ୍ୱର, ଏ ପାଞ୍ଚଟି ତତ୍ତ୍ୱ ରହିଛି ଭଗବତ ଗୀତାରେ। ଈଶ୍ୱର ଭଗବାନ ଈଶ୍ୱର ରୂପରେ ସବୁଠାରେ ବିଦ୍ୟମାନ ଅଛନ୍ତି, ଈଶ୍ୱର ସର୍ବଭୂତାନା ଉଦ୍ଦେଶ୍ୟ ଅର୍ଜନ ଚେଷ୍ଟତି, ଈଶ୍ୱର ରୂପରେ ରହିଛନ୍ତି। ଜୀବ ଆମେ ସବୁ ଜୀବ, ପ୍ରକୃତି, କାଳ ଓ କର୍ମ, ଏ କାଳ କଥା ଏଠି ଦେଖୁଛନ୍ତି, କାଳ ଦେଖୁଛନ୍ତି ସମୟ କାଳ, ପ୍ରଥମେ କାଳ ରହିଛି, କାଳର ସବୁ ଏମାନେ ସବୁ ଆସିଷ୍ଟାଣ୍ଟ ସହଯୋଗୀ, କାଳ କାଳ ହେଉଛି ଭଗବତ ଗୀତାରେ ଭଗବାନ କହିଲେ, ଭଗବାନ ତାଙ୍କ ବିଶ୍ୱରୂପକୁ ଦେଖାଉଥିଲେ ସେହି ସମୟରେ ଅର୍ଜୁନ ଭୟ କରିଗଲେ, ତେଣୁ ସେ ପ୍ରଭୁଙ୍କ ପାଖରେ ବହୁତ ସ୍ତୁତି କରି କହୁଛନ୍ତି ପ୍ରଭୁ ଆପଣ କିଏ, ତେଣୁ ଭଗବାନ କହୁଛନ୍ତି ମୁଁ ହେଉଛି କାଳ, काळस्मिन् लोककेकृत् प्रबुध लोकान् समाहर्तु यः प्रबुध मुझे काळ लोकान् समस्तंकु एटी हत्या करिया पई मुझे उपस्थित रहिछ काळ उपरे समस्तंकु हत्या करुछि काळस्मिन् लोककेकृत् प्रबुध लोकान् समाहर्तु यः प्रबुध रीतिविद्वान् आवश्यकं सर्वे पांडव मानक छाड़दे समस्त मृत्युवरण करेंगे जे अवस्था प्रमुख धर्तराष्ट्र धृतराष्ट्र पुत्र मान सहित समस्ते मैंने मृत्युवरण करेंगे तेणु ये भौतिक जगत में काल बहुत बहुत गुरुत्वपूर्ण समयटा बहुत गुरुत्वपूर्ण कहुए टाइम एंड टाइम वेट फॉर नन समय एवं स्रोत क्या अपेक्षा कैर ना आमर कहते चाणक्य पंडित कहते ये समयटा एत गुरुत्वपूर्ण एत मूल्यवान एत तार भैल्यू रही मूल्य रही आम जब गोटे स्वर्ण मुद्रा देले गोटे क्षण को आम फेर पार ना गोटे क्षण को फेर पार ना गोटे स्वर्ण मुद्रा देले ये काल समयटा एत गुरुत्वपूर्ण तेणु समयटार केमी सदुपयोग कर ये मनुष्य जीवन रहा आमको शिक्षा करने पड़ो समय के सदुपयोग कर समयटा हूँ भगवान शक्ति ये समयटा आम जो मिली ये समय चलिए आउ फेर ना जो समय आज बर्तमान आम ये रहीचे मंदिर रहीचे ये समयटा आमको भगवान कृपा करी आमको ये सुजोग दे ये समयटा जब अपयोग करदे अपव्यवहार करदे आउ ये समय फेर ना आज आमको सौभाग्य मिली आज आम भगवान कथा श्रवण करुचे आदर आमर ये रही माय प्रकृति आम उद्धार हमारे सुजोग आम प्राप्त होचे तेणु ये काल भौतिक जगत में तीनो रूप से प्रतिभात होतीत बर्तमान एवं भविष्य काल रही किंतु जो चित जगत रही सेठी काल ना सेठी नित्य वर्तमान समय रही जो भी समय कभी नष्ट हुए ना सेठी काल प्रभाव ना अतीत वर्तमान भविष्य जो रही भौतिक जगत में चित जगत से सब ना काल द्वारा समस्त किसी काल द्वारा समस्ते कालचक्र द्वारा समस्ते करालीकृत होती काल द्वारा समस्ते पराभूत होल तेणु ये समयटार जब आम सदुपयोग करें ये समय द्वारा आम लाभवान हो पार आम उपकृत हो पार काल तेणु आ कौन देखते ना कालर यह सब आसीस्टाट स्वभाव आम जो स्वभाव रही जिते आम अच्छे अच्छे आम स्वभाव सब भिन्न रही चौराशी लक्ष प्रकार जीव अच्छा चौराशी लक्ष प्रकार स्वभाव रही चौराशी लक्ष प्रकार कह चौराशी लक्ष प्रकार गोटे गोटे प्रकार अनेक प्रकार प्रभेद रही ना ना स्वभाव अनुसार स्वभाव जो ये सब प्रभाव हो तेणु भगवद गीता सत्र अध्याय भगवान कहीं से कथा जे त्रिविधा भवती श्रद्धा देहीनाथ स्वभाव जा सात्विकी राजस चाहिए तामसी चेतिता शुणु गुण प्रभाव रे आम स्वभाव होमें जो गुण को सहित युक्त होचे आम स्वभाव से भाव हो स्वभाव पूर्व जन्म अनुसार से स्वभाव होना से स्वभाव जा त्रिविधा होती श्रद्धा तीन प्रकार श्रद्धा बा स्वभाव स्वभाव द्वारा ये श्रद्धा आसुचे श्रद्धा कहले विश्वास आमर जो विश्वास बर्तमान रही दुई प्रकार विश्वास रही गोटे हूँ लौकिक विश्वास आ गोटे हूँ शास्त्र विश्वास शास्त्रीय श्रद्धा आम समस्त कि श्रद्धा रही जो आम ये आसचे ये आसिले साधु संघरे ଭଗବାନ କଥା ଯେତେବେଳେ ଶ୍ରବଣ କରୁଛେ, ଆସ୍ତେ ଆସ୍ତେ ଆମର ସ୍ୱଭାବରେ ପରିବର୍ତ୍ତନ ହେଉଛି, ସ୍ୱଭାବରେ ପରିବର୍ତ୍ତନ ହେଉଛି। ଆମେ ଦେଖିବା ଭୌତିକ ଜଗତରେ ସବୁକିଛି ରହିଛି, ତିନି ପ୍ରକାର ରହିଛି, ସବୁ ଶ୍ରେଣୀରେ ତିନୋଟି ରହିଛି, ତିନୋଟି ବିଭାଗ ରହିଛି, ଉତ୍ତମ, ମଧ୍ୟମ ଏବଂ ଅଧମ। ମନେକର ଦେଖିବା ପକ୍ଷୀ ସମାଜରେ, ପକ୍ଷୀ ସମାଜରେ ସେହିଭଳି ଭାବରେ ଉତ୍ତମ, ମଧ୍ୟମ, ମଧ୍ୟମ, ଅଧମ ରହିଛନ୍ତି। ବିଶେଷ ଭାବରେ କାକମାନଙ୍କୁ, କାଉମାନଙ୍କୁ କ'ଣ କୁହାଯାଏ, ସେମାନେ ହେଉଛନ୍ତି ଅଧମ ଶ୍ରେଣୀର ଜୀବ ପକ୍ଷୀ। କିନ୍ତୁ ଶ୍ରେଷ୍ଠ ପକ୍ଷୀ କେଉଁଟା? ଗରୁଡ଼। ଗରୁଡ଼ ଶ୍ରେଷ୍ଠ ପକ୍ଷୀ। ତେଣୁ ଏଇଭଳି ଭାବରେ ସବୁ ମନୁଷ୍ୟ ସମାଜରେ ମଧ୍ୟ କାକ ଜାତୀୟ ମନୁଷ୍ୟ ରହିଛନ୍ତି ଏବଂ ହଂସ ସ୍ୱଭାବର ମନୁଷ୍ୟ ମଧ୍ୟ ରହିଛନ୍ତି। କାଉ କେଉଁଠି ସବୁ ରହିଥାଏ? କାଉ ଯେଉଁଠି ମହିଳା ସ୍ଥାନ ଥିବ ସେଠି ସବୁ ରହିଥିବେ, କିନ୍ତୁ ହଂସ ଯେଉଁଠି ସୁନ୍ଦର ପରିବେଶ ଥିବ, ନିର୍ମଳ ଜଳ ଥିବ, ସେସବୁ ସ୍ଥାନରେ ସେମାନେ ରହନ୍ତି। କାକ ସ୍ୱଭାବର ବ୍ୟକ୍ତି ରହିଛନ୍ତି, ହଂସ ସ୍ୱଭାବର ବ୍ୟକ୍ତି ମଧ୍ୟ ରହିଛି। ଏ ସ୍ୱଭାବ ଆମ ପୂର୍ବ ଜନ୍ମର କର୍ମଫଳ ଅନୁସାରେ ବା ଗୁଣ ସଂଘ ଅନୁସାରେ ଆମେ ଏଇଟା ପ୍ରାପ୍ତ ହେଉଛେ ସ୍ୱଭାବ। ପ୍ରଭୁପାଦ ମହାରାଜ ଗୋଟେ ସୁନ୍ଦର ଭାବରେ ଗୋଟେ ଶ୍ଳୋକରେ କହିଛନ୍ତି ଏଇ ସ୍ୱଭାବ ବିଷୟରେ। କାଉ ସ୍ୱଭାବ ଯେଉଁ କାକମାନେ ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ ତୃତୀୟ ଶ୍ଳୋକର ଭାଷାରେ ଏଇଟା କହୁଛନ୍ତି, ଗୋଟେ ଲେକ୍ଚର୍ରେ କହିଛନ୍ତି ପ୍ରଭୁପାଦ ମହାରାଜ, କାକମାନେ ରାଜହଂସଙ୍କ ସହିବ ମିଶିବେ ନାହିଁ। ଯେଉଁଠି କାଉ କାକମାନେ ଅଛନ୍ତି ସେଠି ରାଜହଂସ ମିଶିବେ, ତାଙ୍କର ସବୁ ବାର୍ଡ଼ସ୍ ଅଫ୍ ସେମ୍ ଫିଦର୍ ଫ୍ଲକ୍ ଟୁଗେଦର୍, ନାହିଁ ଏଇଟା ଏକା ଯେଉଁମାନେ ଏକା ପକ୍ଷୀ ଯେଉଁମାନେ ଏକା ସ୍ୱଭାବ ବ୍ୟକ୍ତି ସବୁ ରହିବେ, ବାର୍ଡ଼ସ୍ ଅଫ୍ ସେମ୍ ଫିଦର୍ ଫ୍ଲକ୍ ଟୁଗେଦର୍। ତେଣୁ କାକମାନେ କେବେ ହେଲେ ରାଜହଂସ ସହିତ ମିଶିବେ ନାହିଁ, କାକମାନଙ୍କର ସମାଜ ଅଲଗା, ରାଜହଂସଙ୍କର ସମାଜ ଅଲଗା। ତଦ୍ରୁପ ମାନବ ସମାଜରେ କାକ ସଦୃଶ ଏବଂ ରାଜହଂସ ସଦୃଶ ବ୍ୟକ୍ତି ଅଛନ୍ତି, ଦେଖିବା ପାଇଁ ସମସ୍ତେ ମନୁଷ୍ୟ, ଦୁଇ ଗୋଡ଼ା ଦୁଇ ହାତ ରହିଛି, ମୁଖ ରହିଛି, ସବୁ ରହିଛି, କିଏ ସୁନ୍ଦର ଦେଖାଯାଉଛି, କିଏ ଅସୁନ୍ଦର ଦେଖାଯାଉଛି, ବିଭିନ୍ନ ପ୍ରକାର ରୂପ ରହିଛି, କିନ୍ତୁ ପ୍ରାୟ ମନୁଷ୍ୟ ସମାଜ ଗୋଟିଏ ପ୍ରକାରର ଶରୀର ରହିଛି ବା ଗୋଟିଏ ପ୍ରକାର ରୂପ ରହିଛି, କିନ୍ତୁ ତା ଭିତରେ ମଧ୍ୟ ଚେତନାରେ ବିଭିନ୍ନ ପ୍ରକାର ପାର୍ଥକ୍ୟ ରହିଛି। କେମିତି ନା ରାଜହଂସ ଜାତୀୟ ବ୍ୟକ୍ତିମାନେ ଏବଂ ଯେଉଁମାନେ ଏଠିକି ଆପଣମାନେ ଆସୁଛନ୍ତି ଏବଂ ସବୁ ରାଜହଂସ ସେବା ବ୍ୟକ୍ତି, ରାଜହଂସ ସେବା ବ୍ୟକ୍ତିମାନେ କୃଷ୍ଣ ଭାବନା କେନ୍ଦ୍ରକୁ ଆସିବେ, ଯେଉଁଠାରେ କି ସବୁକିଛି ଶୁଦ୍ଧ ତଥା ସ୍ୱଚ୍ଛ ଅଟେ, ଯେଉଁଠାରେ ଉତ୍ତମ ଶାସ୍ତ୍ର, ଦିବ୍ୟ ପ୍ରସାଦ, ଉତ୍ତମ ଶିକ୍ଷା, ଉତ୍ତମ ବୁଦ୍ଧି ଆଦି ସବୁକିଛି ଉତ୍ତମ ତଥା ବିଶୁଦ୍ଧ ଜିନିଷ ରହିଛି। ତାର ସଙ୍ଗେ ସଙ୍ଗେ କାକ ଜାତୀୟ ବ୍ୟକ୍ତିମାନେ ସେମାନେ କେଉଁଠି ରହିବେ? ସେମାନେ କ୍ଲବ, ପାର୍ଟି ତଥା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ସ୍ଥାନମାନଙ୍କୁ ଯିବେ। ଏଣୁ କୃଷ୍ଣ ଚେତନ ଆନ୍ଦୋଳନ ରାଜହଂସ ଜାତୀୟ ବ୍ୟକ୍ତି ବିଶେଷ ପାଇଁ ଉଦ୍ଦିଷ୍ଟ ଏବଂ ଏହା କାକ ଜାତୀୟ ବ୍ୟକ୍ତିମାନଙ୍କ ପାଇଁ ନୁହେଁ। ଆମେ ପ୍ରଭୁ ବ୍ୟସ୍ତ ହେଉଛନ୍ତି, ଆମର ଯେଉଁ ଆନନ୍ଦବର୍ଦ୍ଧନ ପ୍ରଭୁ କାହିଁକି ଅଧିକା ହେଉନାହାନ୍ତି ଭକ୍ତ, ସିନା ରାଜହଂସ ସ୍ୱଭାବ ବ୍ୟକ୍ତି ଥିଲେ ସେମାନେ ସିନା ଏଠିକି ଆସିବେ, କାକ ସ୍ୱଭାବ ବ୍ୟକ୍ତିମାନେ କେମିତି ଏଠିକି ଆସିବେ, ତାଙ୍କର ଅଲଗା ସ୍ଥାନ ରହିଛି। କିନ୍ତୁ ଆମେମାନେ କାକକୁ ଶ୍ୱାନରେ ପରିଣତ କରିଦେବୁ, କରିଦେଇପାରିବୁ, ଇଏ ଆମ ଆନ୍ଦୋଳନ ରହୁଛି, ଇଏ ରହୁଛି, ଏତି ଗୁରୁତ୍ୱ ରହିଛି। କାକମାନଙ୍କୁ ମଧ୍ୟ ଆମେ କାକମାନଙ୍କୁ ମଧ୍ୟ ଆମେ ଶ୍ୱାନରେ ପରିଣତ କରିଦେଇପାରିବା, ହଂସରେ ପରିଣତ କରିଦେଇପାରିବା ଆମର, କାହିଁକିନା ଏଠି ଗୁଣକୁ ଚେଞ୍ଜ କରାଯିବ, ଗୁଣର ଟ୍ରିଟମେଣ୍ଟ ହୋଇପାରିବ। ଆମର ଏଠି ସ୍ୱାସ୍ଥ୍ୟ କେନ୍ଦ୍ର, ଶରୀର ସ୍ୱାସ୍ଥ୍ୟ କେନ୍ଦ୍ର, ଏଠି ଆତ୍ମାର ସ୍ୱାସ୍ଥ୍ୟ, ଆତ୍ମାକୁ ବ୍ୟବସ୍ଥା କରାଯାଉଛି, ଆତ୍ମାର ଠିକ୍ କରାଯାଉଛି, ବନ୍ଧନ ମୁକ୍ତ କରାଯିବ ଆତ୍ମାକୁ। ତେଣୁ କେମିତି ହେବ ନାହିଁ, ତାହା ହେଉଛି ଆମର ଦର୍ଶନ, କୃଷ୍ଣ ଚେତନା ଦର୍ଶନ ହେଉଛି ସେଇଟା। ଯେଉଁମାନେ କାକ ଥିଲେ ସେମାନେ ବର୍ତ୍ତମାନ ରାଜହଂସ ପରି ବିଚରଣ କରୁଛନ୍ତି। ଆମର ଗୋଟେ ରହିଛି କ'ଣ, ଜଗନ୍ନାଥ କ'ଣ ବଳଦେବ ରଥ, ବଳଦେବ ରଥ ଗୋଟେ ରଚନା କରିଛନ୍ତି, ଜନେ ଆସିବେ ଏଇ ତୁ ଫଳ ଗୋଟେ ଲେଖିନାହାନ୍ତି, ଜନେ ଆସିବ ସେଥିରେ ରହିଛି, କିନ୍ତୁ କାକ
ସେ ଯଦି ବହୁତ ପ୍ରକାର ବ୍ୟବସ୍ଥା କଲେ ମଧ୍ୟ ସେ ରାଜହଂସ ହେଇପାରିବ ନାହିଁ। ଏ ଶ୍ଳୋକଟି ଗୀତଟି ଅଛି, ଚଞ୍ଚୁ ଚରଣେ ଦେଇ ହିଙ୍ଗୁଳ, ଏସବୁ ରହିଛି, ସେ କଥା କୁହାଯାଇଛି। କିନ୍ତୁ ଆମେ କରିପାରିବା, ସେମାନେ ନିଜ ଚେଷ୍ଟା କରିପାରିବେ ନାହିଁ, କାଉ ନିଜ ଚେଷ୍ଟାରେ ହଂସ ହେଇପାରିବ ନାହିଁ, କିନ୍ତୁ ଆମେ କରିଦେବୁ। ଏକଥା ପ୍ରଭୁପାଦ ମହାରାଜ କହୁଛନ୍ତି, ଆମେମାନେ କାକକୁ ଶ୍ୱାନରେ ପରିଣତ କରିଦେଇପାରିବୁ, ଯେଉଁଛି ଆମର ଦର୍ଶନ। ଯେଉଁମାନେ କାକ ଥିଲେ ସେମାନେ ବର୍ତ୍ତମାନ ରାଜହଂସ ପରି ବିଚରଣ କରୁଛନ୍ତି। ପ୍ରଭୁପାଦ ଯେତେବେଳେ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ସେ ସମୟରେ 1965 କଥା, ସେ ସମୟରେ ଆମେରିକାରେ ବହୁତ ସବୁ କ'ଣ ସବୁ ଫ୍ରଷ୍ଟ୍ରେଟେଡ଼ ହେଇକି ହିପି ସେ ପାଲଟି ଯାଇଥିଲେ, ସବୁ ଆତ୍ମହତ୍ୟା କରୁଥିଲେ। ଆମେରିକା ସରକାରଙ୍କ ଚିନ୍ତା ପଡ଼ିଯାଇଥିଲା କେମିତି ଆମେ ସବୁ ଭଲ କରାଯିବ, ସବୁ ଡ୍ରଗ୍ ଆଡ଼ିକ୍ଟ ହେଇଯାଇଥିଲେ, ଘରେ ରହୁନଥିଲେ, ବାହାରେ ରାସ୍ତାରେ ପଡ଼ିକି ରହୁଥିଲେ, ଏଭଳି ଅବସ୍ଥା ତାଙ୍କର ହେଇଯାଇଥିଲା। କିନ୍ତୁ ଯେତେବେଳେ ପ୍ରଭୁପାଦ ଗଲେ, ସେମାନେ ପ୍ରଭୁପାଦଙ୍କ ସହିତ ଯୋଗ ଦେଲେ, ସେମାନେ ସେସବୁ ତ୍ୟାଗ କରିଦେଲେ, ବହୁତ ସହଜରେ ତ୍ୟାଗ କରିଦେଲେ, ନିଶା ଇତ୍ୟାଦି ବହୁତ ସହଜରେ ତ୍ୟାଗ କରିଦେଲେ। ଆମେ ଜଣେ ପାନ ଖଣ୍ଡେ ଖାଉଛି ଛାଡ଼ିପାରୁନାହିଁ। ଆମେ କାଲି ଯାଇଥିଲୁ ଆମର ଦୟାମଣି ବୃଦ୍ଧାଶ୍ରମକୁ ଯାଇଥିଲୁ, ତାଙ୍କର ସବୁ ଭଗବାନଙ୍କର ପୂଜାପୂଜି କରୁଛନ୍ତି, ମାତାଜୀ ରହିଛନ୍ତି ରମଣା ବେଦାର, ସେ ସେ ସଂଗଠନ କରିଛନ୍ତି, ଏମ୍ପି ଥିଲେ, କିନ୍ତୁ ତାଙ୍କର ଚା'ର ବ୍ୟବସ୍ଥା ରହିଛି। ଚା'ଟା ଯେ ନିଶା ଦ୍ରବ୍ୟ ସେ ଜାଣିନାହାନ୍ତି, ଆମକୁ ଦେଶ ଆପଣ ଚା' କରିବେ କି? ତେଣୁ ଏ ନିଶା ଦ୍ରବ୍ୟ ସେ ଚା'ର ରହିଛି, ଛୋଟିଆ ନିଶାଟେ ହେଲେ ମଧ୍ୟ ତ୍ୟାଗ କରିପାରିବେ ନାହିଁ, ଏଭଳି ନିଶା ରହିଛି ନା, ନିଶା ନିଶାକୁ ମାନେ ଆସକ୍ତି ରହିଛି, ତ୍ୟାଗ କରିହେବ ନାହିଁ। କିନ୍ତୁ ଏଇ ଯେଉଁ ତ୍ୟାଗ କରିପାରୁନଥିଲେ, ପ୍ରଭୁପାଦ ମହାରାଜ ସହିତ ଯେତେବେଳେ ଯୁକ୍ତ ହେଲେ, ସେସବୁ ତ୍ୟାଗ କରିଦେଲେ, ବହୁତ ସହଜରେ ତ୍ୟାଗ କରିଦେଲେ, ସ୍ୱଭାବ ବଦଳିଗଲା, କାକ ସ୍ୱଭାବରୁ ସେମାନେ ହଂସ ସ୍ୱଭାବ ପରିବର୍ତ୍ତିତ ହୋଇଗଲେ, ପ୍ରମୋସନ୍ ମିଳିଗଲା ତାଙ୍କର। ତେଣୁ ତାହା ହିଁ କୃଷ୍ଣ ଚେତନାର ମହାତ୍ମ୍ୟ, ଇଏ ହେଉଛି ଆମର କୃଷ୍ଣ ଚେତନାର ମହାତ୍ମ୍ୟ। ଆଜି ସାରା ପୃଥିବୀରେ ଏ ଯେଉଁ ପ୍ରସାର ଲାଭ କରୁଛି, ଇଏ ହେଉଛି ପ୍ରକୃତରେ, ଇଏ ହେଉଛି ଆତ୍ମାର ଆରୋଗ୍ୟ କେନ୍ଦ୍ର। ଆମେ ଯେମିତି ସ୍ୱାସ୍ଥ୍ୟ କେନ୍ଦ୍ର ସବୁ ରହିଛି, ଇଏ ଆତ୍ମାର ସ୍ୱାସ୍ଥ୍ୟର କେନ୍ଦ୍ର, ଏଇଟା ଆତ୍ମାର ଟ୍ରିଟମେଣ୍ଟ ହେଉଛି। ଆତ୍ମା ବହୁ ଜନ୍ମ ଧରି ଏଇଭଳି ଭାବରେ କାଳ ଯେଉଁ ରହିଛି ଏଠି ସବୁ, ଏସବୁ କାଳର ପ୍ରଭାବ, କାଳର ସବୁ ଆସିଷ୍ଟାଣ୍ଟ ସ୍ୱଭାବ, ଆମର ସେଇଭଳି ଭାବେ ସ୍ୱଭାବ ପରିବର୍ତ୍ତିତ ସ୍ୱଭାବ ନିମ୍ନ ସ୍ୱଭାବ ହୋଇଯାଇଛି। କାରଣ ଗୁଣ ସଂଘର୍ଷ ସଦସ୍ୟ ଯୋନି ଜନ୍ମସୁ, ତେଣୁକରି କିଏ ଉନ୍ନତ ଜନ୍ମ ପ୍ରାପ୍ତ ହେଉଛି, କିଏ ନୀଚ ଜନ୍ମ ପ୍ରାପ୍ତ ହେଉଛି। ମନୁଷ୍ୟ ସମାଜରେ ମଧ୍ୟ କିଏ ଉନ୍ନତ ବ୍ରାହ୍ମଣ କୂଳରେ ଜାତ ହେଉଛି, କି ଚଣ୍ଡାଳ କୂଳରେ ଜାତ ହେଉଛି, ଏ ସ୍ୱଭାବ ଅନୁସାରେ ହେଉଛି। ତେଣୁ ଏବଂ ସଂସ୍କାର, ଏଇ ଯେଉଁ ସ୍ୱଭାବ ଆମର ରହିଛି, ଏ ସଂସ୍କାର ମାଧ୍ୟମରେ ପରିବର୍ତ୍ତିତ ହେବ। ସଂସ୍କାର ଆମେ ଯେଉଁ ଏଠି ଏଠି ଭଗବାନ କଥା ଶ୍ରବଣ କରୁଛେ, ଭଗବାନ କଥା ଶ୍ରବଣ କରୁଛେ, ଏ ଆମର ସଂସ୍କାର ହେଉଛି, ଆମେ ସଂସ୍କାର ପ୍ରାପ୍ତ ହେଉଛେ, ଜ୍ଞାନ ମାଧ୍ୟମରେ ଆମ ସଂସ୍କାର ପରିବର୍ତ୍ତିତ ହେଉଛି, ସଂସ୍କାର ଦିଆଯାଉଛି ଆମକୁ, ଜ୍ଞାନ ଦିଆଯାଉଛି, ଭଗବାନ ସମସ୍ତ ଜ୍ଞାନ ପ୍ରଦାନ କରାଯାଉଛି। ସଂସ୍କାର ମାଧ୍ୟମରେ ସ୍ୱଭାବ ପରିବର୍ତ୍ତନ ହେବ, ସଂସ୍କାରାତ୍ ଭବେ ଦ୍ୱିଜ ବୋଲି କୁହାଯାଏ। ସମସ୍ତେ ଜନ୍ମ ସମୟରେ ଯିଏ ଯେଉଁ ଉନ୍ନତ କୂଳରେ ଜନ୍ମ ହେଲେ ମଧ୍ୟ ସେମାନେ ଶୂଦ୍ର ସ୍ତରରେ ଅଛନ୍ତି, ଏ ତମଗୁଣର ପ୍ରଭାବ ତାଙ୍କ ପାଇଁ ରହିଛି। ଜନ୍ମନା ଯାହେତୁ ଶୂଦ୍ର, ଜଣେ ଯେତେବେଳେ ଜନ୍ମ ହେଉଛି ତା'ର ଶୂଦ୍ରତ୍ୱ ରହିଛି, ତମଗୁଣର ପ୍ରଭାବ ରହିଛି ସେଠି। କିନ୍ତୁ ସଂସ୍କାର ଭାବେ ଦ୍ୱିଜ, ଏ ସଂସ୍କାର ବୈଦିକ ସଭ୍ୟତାରେ ସଂସ୍କାର ରହିଛି, ସଂସ୍କାର ପଦ୍ଧତି ରହିଛି, ଦଶମୀରେ ସଂସ୍କାର ରହିଛି, ଗର୍ଭଧାରଣ ସଂସ୍କାର ଠାରୁ ଅନ୍ତ୍ୟେଷ୍ଟି କ୍ରିୟା ପର୍ଯ୍ୟନ୍ତ ଏ ଦଶଟି ସଂସ୍କାର ରହିଛି। ଏ ବୈଦିକ ସଭ୍ୟତା ସଂସ୍କାର ଦିଆଯାଉଛି, ଅନ୍ୟ କୌଣସି ଶାସ୍ତ୍ରରେ ଏସବୁ ସଂସ୍କାର ବିଷୟରେ ଜ୍ଞାନ ଦିଆଯାଏ ନାହିଁ। ବୈଦିକ ସଭ୍ୟତା ଏହି ସଂସ୍କାର ରହିଛି, ଗର୍ଭଧାରଣ ସଂସ୍କାରଠୁ ଆରମ୍ଭ କରି ମୃତ୍ୟୁ ସମୟ ପର୍ଯ୍ୟନ୍ତ, ଅନ୍ତ୍ୟେଷ୍ଟି କ୍ରିୟା ପର୍ଯ୍ୟନ୍ତ ବିଭିନ୍ନ ସଂସ୍କାର ରହିଛି। ତେଣୁ ସଂସ୍କାର ଭାବେ ଦ୍ୱିଜ, ତାଙ୍କର ଦ୍ୱିତୀୟ ଜନ୍ମ ହେଉଛି ସଂସ୍କାର ଦ୍ୱାରା, ଦ୍ୱିଜ କହିଲେ ତାଙ୍କର ଦ୍ୱିତୀୟ ଜନ୍ମ ହେଉଛି। ପ୍ରଥମେ ଆମେ ପିତାମାତାଙ୍କର ଜନ୍ମ ନେଇଛେ, ତାପରେ ଗୁରୁଦେବ ସଂସ୍କାର କରନ୍ତି, ସେ ଜ୍ଞାନ ପ୍ରଦାନ କରନ୍ତି, ତେଣୁ ସିଏ ହେଲେ ଦ୍ୱିତୀୟ ଜନ୍ମ ଆମକୁ ଦେଲେ। ସିଏ ମଧ୍ୟ ଆମର ପିତା ହେଲେ, ସଂସ୍କାର ଭାବେ ଦ୍ୱିଜ। ଜଣେ ଦ୍ୱିଜ ହେଲେ ସଂସ୍କାର ଗ୍ରହଣ କଲେ ସେ ବେଦ ଅଧ୍ୟୟନ କରିବା ପାଇଁ ଯୋଗ୍ୟ ହେବେ, ତେଣୁ ସେମାନେ ବେଦ ଅଧ୍ୟୟନ କରିବେ, ବେଦ ପାଠା। ତେଣୁ ସେମାନେ ଯେତେବେଳେ ବେଦ ପାଠ କରିବେ ତାଙ୍କୁ କୁହାଯିବ ବିପ୍ର। ଖାଲି ବ୍ରାହ୍ମଣ କୂଳରେ ଜନ୍ମ ହୋଇଗଲେ ସେ ବ୍ରାହ୍ମଣ ହୋଇଗଲେ ତା ନୁହଁ, ସେମାନେ ଯଦି ବେଦ ଅଧ୍ୟୟନ କରିବେ ତାହେଲେ ସେମାନେ ବ୍ରାହ୍ମଣ ନୁହଁ, ସେମାନେ ବିପ୍ର ହେବେ। ବିପ୍ର ବେଦ ପାଠା କରନ୍ତି ବିପ୍ର। ବେଦ ଅଧ୍ୟୟନ କରି ଯଦି ସେମାନେ ଜାଣିପାରିଲେ ବ୍ରହ୍ମଙ୍କୁ ତାହେଲେ ତାକୁ ବ୍ରାହ୍ମଣ କୁହାଯିବ। ବ୍ରହ୍ମ ଜାଣନ୍ତି ଇତି ବ୍ରାହ୍ମଣ, ବ୍ରହ୍ମକୁ ଯଦି ଜାଣିଯିବେ ତାହେଲେ ତାକୁ ବ୍ରାହ୍ମଣ କୁହାଯିବ। ବେଦ ପାଠ ଭାବେ ବିପ୍ର, ବ୍ରହ୍ମ ଜାଣନ୍ତି ଇତି ବ୍ରାହ୍ମଣ। ବେଦରେ ତିନୋଟି ତତ୍ତ୍ୱ ରହିଛି, ବଦନ୍ତି ତତ୍ତ୍ୱବିଦ ତତ୍ତ୍ୱମ୍ ଜ୍ଞାନ ମଧ୍ୟ ବ୍ରହ୍ମେତି ପରମାତ୍ମେତି ଭଗବାନ ଶବ୍ଦତି। ବ୍ରହ୍ମ ଭଗବାନଙ୍କର ତିନି ପ୍ରକାର ଅନୁଭୂତି ରହିଛି। ପ୍ରଥମ ବା ନିମ୍ନ ଅନୁଭୂତି ହେଉଛି ବ୍ରହ୍ମ ଅନୁଭୂତି। ତେଣୁ ଯେଉଁମାନେ ବ୍ରହ୍ମକୁ ଜାଣିବେ ସେମାନଙ୍କୁ ବ୍ରାହ୍ମଣ କୁହାଯିବ। ତାହାର ଉନ୍ନତ ସ୍ତରକୁ ଯେଉଁମାନେ ଯିବେ ସେମାନେ ପରମାତ୍ମାକୁ ଜାଣିବେ, ଯେଉଁମାନେ ପରମାତ୍ମାକୁ ଜାଣିବେ ତାକୁ ଯୋଗୀ କୁହାଯିବ। ଏବଂ ତାହାର ଉନ୍ନତ ସ୍ତରକୁ ଯେଉଁମାନେ ଯିବେ ସେମାନେ ଭଗବାନଙ୍କୁ ଜାଣିବେ, ଯେଉଁମାନେ ଭଗବାନଙ୍କୁ ଜାଣିବେ ତାଙ୍କୁ ଭକ୍ତ କୁହାଯିବ। ଏଭଳି ଭାବରେ ସଂସ୍କାର ମାଧ୍ୟମରେ ଜଣେ ପରିବର୍ତ୍ତିତ ହେଉଛି, ତମଗୁଣରୁ ସତ୍ୟଗୁଣ ସ୍ତରକୁ ଆସୁଛନ୍ତି। ସିଏ ତମଗୁଣର ତଦାରଜ ସ୍ଥାନ ଭାବ, ଆପଣମାନେ ଯେଉଁ ଭାଗବତ କଥା ଶ୍ରବଣ କରୁଛନ୍ତି, ଏ ଭାଗବତ ସେବା ହେଉଛନ୍ତି। ଦୁଇ ପ୍ରକାର ଭାଗବତ ରହିଛନ୍ତି, ଜଣେ ହେଉଛନ୍ତି ଭକ୍ତ ଭାଗବତ, ଆଉ ଜଣେ ହେଉଛନ୍ତି ଗ୍ରନ୍ଥ ଭାଗବତ। ଭକ୍ତ ଭାଗବତଙ୍କ ମାଧ୍ୟମରେ ଆମେ ଯଦି ଗ୍ରନ୍ଥ ଭାଗବତ ଶ୍ରବଣ କରିବା ତାହେଲେ କ'ଣ ହେବ ନା, ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ, ଏ ଯେଉଁ କାମ କ୍ରୋଧ ଲୋଭ ରହିଛି, ବହୁତ ପ୍ରକାର ଆମର ଅନର୍ଥ ସବୁ ରହିଛି, ଏସବୁ ଆସ୍ତେ ଆସ୍ତେ ନଷ୍ଟ ହେବ, ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ। ନିତ୍ୟମ ଭାଗବତ ସେବା, ପ୍ରତିଦିନ ଆମେ ଭାଗବତ ଶ୍ରବଣ କରିବା, ଭଗବାନ ଭକ୍ତଙ୍କର ସେବା କରିବା, ତାହେଲେ କ'ଣ ହେବ, ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତିର୍ଭବତି ନୈଷ୍ଠିକି, ଭଗବାନ ଯାହାକୁ କୁହାଯାଏ ଉତ୍ତମ ଶ୍ଳୋକ, ଭଗବାନ ଏ ଭୌତିକ ଜଗତର ତ୍ରିଗୁଣରୁ ଉର୍ଦ୍ଧ୍ୱରେ ଉଦ୍ଗତ ତମ ଦସ୍ୟ ଉତ୍ତମ, ତାଙ୍କର ଶ୍ଳୋକ ତାଙ୍କର ଯଶ ହେଉଛି ଭୌତିକ ଜଗତର ଉର୍ଦ୍ଧ୍ୱରେ, ତେଣୁ ସେ ଉତ୍ତମ ଶ୍ଳୋକ ବିଷୟରେ କ'ଣ ହେବ ତଥା ଶୁଣିଲା ମାନେ କ'ଣ ହେବ, ନିତ୍ୟମ ଭାଗବତ ସେବା ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତିର୍ଭବତି ନୈଷ୍ଠିକି, ଭକ୍ତିରେ ଆମେ ଉନ୍ନତି କରିବା, ନିଷ୍ଠା ସ୍ତରକୁ ଆସିବା, ନିଷ୍ଠା ସ୍ତର ଆସିବ। ନିଷ୍ଠାବାନ ଯେଉଁମାନେ ସେମାନେ ଯେଉଁମାନେ କ'ଣ ରେଗୁଲାରଲି ସେବା ଭଗବାନଙ୍କର ସେବା ନିଯୁକ୍ତ ରହିଛି, ନିଷ୍ଠା ତାଙ୍କର ରହିଛି, ତେଣୁ ଏଇ ନିଷ୍ଠା ସ୍ତରକୁ ଯେଉଁମାନେ ଆସିବେ ତାର ପୁଣି ଆହୁରି ଉନ୍ନତ ସ୍ତର ସବୁ ରହିଛି। ନିଷ୍ଠା ନୈଷ୍ଠି ନୈଷ୍ଠିକି, ତେଣୁ ଏ ନିଷ୍ଠା ସ୍ତରକୁ ଯେଉଁମାନେ ଆସିବେ ସେମାନଙ୍କର ରଜତମ ଗୁଣରୁ ସେମାନେ ଉର୍ଦ୍ଧ୍ୱକୁ ଗଲେନି। ତଦାରଜସ୍ତମ ଭାବା କାମ ଲୋଭା ଦୟସ୍ଥିତି, ଯେଉଁ କାମକୁ ଦେଖୁଛନ୍ତି ନା ଏଠି ବର୍ଣ୍ଣନା କରାଯାଉଛି, କାମ କର୍ମ ଇତ୍ୟାଦି କାମ ଦ୍ୱାରା କର୍ମ କରୁଛନ୍ତି, ସମସ୍ତେ କାମର ପ୍ରଭାବରେ ସେମାନେ ସବୁ କର୍ମ କରୁଛନ୍ତି, ବିଭିନ୍ନ ପ୍ରକାର କର୍ମ ରହିଛି, ଅକର୍ମ କର୍ମଣି ଏବେ ବୋଧବ୍ୟମ, ବୋଧବ୍ୟମ ସେ ବିକର୍ମଣ, ଅକର୍ମଣ ସେ ବୋଧବ୍ୟମ, ଗହନା କର୍ମଣ ଗତି, କର୍ମ ମଧ୍ୟ ତିନି ପ୍ରକାର କର୍ମ ରହିଛି, ତେଣୁ ଏଇଟା ବୁଝିବା ପଡ଼ିବ କର୍ମ କ'ଣ। ତେଣୁ ଭଗବାନ କର୍ମ ବିଷୟରେ କହୁଛନ୍ତି ତୃତୀୟ ଏବଂ ଚତୁର୍ଥ ଅଧ୍ୟାୟରେ ଏବଂ ଗୀତାରେ କର୍ମ ବିଷୟରେ ସବୁ କହିଛନ୍ତି। ତେଣୁ ଏଇ ଯେଉଁ ରଜଗୁଣ ତମଗୁଣ ପ୍ରଭାବରେ ଆମର ସବୁ କାମ କ୍ରୋଧ ଇତ୍ୟାଦି ସବୁ ରହୁଛି। ତଦା ରଜସ୍ତମ ଭାବା କାମ ଲୋଭା ଦୟସେ ଚେତ ଏତେ ରଣା ବିଧାନ, ଯେତେବେଳେ ଆମେ ପ୍ରତିଦିନ ଭାଗବତ ଶ୍ରବଣ କରିବା, ଭାଗବତ ସେବା କରିବା, ଆମର ସ୍ୱଭାବର ପରିବର୍ତ୍ତନ ହୋଇଯିବ, ଅନ୍ୟ କୌଣସି ଉପାୟରେ ସ୍ୱଭାବର ପରିବର୍ତ୍ତନ ହେବ ନାହିଁ। ଭକ୍ତ ସଙ୍ଗେ ବାସ, ଭକ୍ତ ସଙ୍ଗରେ ବାସ, ଭକ୍ତ ସଙ୍ଗେ ବାସ ଅର୍ଥ ଏ ପିଲାମାନେ କ'ଣ ଭକ୍ତ ସଙ୍ଗ କରୁଛନ୍ତି, ତାଙ୍କର ଚାଲିଛି ଖେଳା ଚାଲିଛି। ଗୋପବନ୍ଧୁ ମହାରାଜ କହିଛନ୍ତି ଜଣେ ରାଜା, ରାଜାଙ୍କ ଆସନରେ ରାଜା ରହିଛନ୍ତି, ରାଜାଙ୍କ ଆସନରେ ମଧ୍ୟ ଚାରିପୁକ ରହିଛି, କିନ୍ତୁ ସେ କ'ଣ ରାଜାଙ୍କର ସଙ୍ଗ କରୁଛି। ସେଇଭଳି ଭାବରେ ସଙ୍ଗ କହିଲେ ତାଙ୍କ କଥା ଶ୍ରବଣ କରିବା, ସେଇଟା ହେଉଛି ସଙ୍ଗ। ତେଣୁ ଇଏ ଭକ୍ତ ସଙ୍ଗେ ବାସ, ଭକ୍ତ ସଙ୍ଗେ ବାସ କଲେ ତାଙ୍କର ଆସିବ। ସେମାନେ ଅଜାଣତରେ ମଧ୍ୟ ସେମାନେ ସବୁ ଯେଉଁ ଯେମିତି ଆମର ଗୋଟେ ଜଣଙ୍କୁ ରୋଗ ହେଇଛି ଡେଇଁବା ରୋଗ, ତା ସହିତ ଯଦି ଆମେ ମିଶିଯିବା ତାହେଲେ ଆମକୁ ସେ ରୋଗଟା ଆସିଯିବ। ସେହିଭଳି ଭାବରେ ଆମର ଯେଉଁମାନେ ଭଗବାନଙ୍କୁ ଭକ୍ତି ପ୍ରାପ୍ତ ହେଇଛନ୍ତି ତାଙ୍କ ସହିତ ଯୁକ୍ତ ହେବା, ସେ ଭକ୍ତିଟା ଆମକୁ ପାଖକୁ ଡେଇଁ ପଡ଼ିବ, ଡିଆଁ ରୋଗ ଭଳି ଆସିବ। ତେଣୁ ଇଏ ଯେଉଁ ରହିଛି ରଜ, ତମର ଗୁଣ ପ୍ରଭାବ ରହୁଛି କାମ କ୍ରୋଧ ଇତ୍ୟାଦି, ଏଥିରୁ ଆମେ ମୁକ୍ତ ହେବା, ଆମର ସ୍ୱଭାବ ପରିବର୍ତ୍ତନ ହେବ, କାକ ସ୍ୱଭାବ ବ୍ୟକ୍ତିମାନେ ରାଜହଂସରେ ପରିଣତ ହୋଇଯିବେ। ତଦା ରଜସ୍ତମ୍ଭ ହେବା କାମ ଲୋଭା ଯେତେ ଏତେ ସ୍ଥିତଙ୍କ ସତ୍ୟଗୁଣ ସେମାନେ ଆସିବେ, ଉନ୍ନତ ଗୁଣ, ସତ୍ୟଗୁଣ କହିଲେ ଉନ୍ନତ ଗୁଣ ଆସିବେ ସେମାନେ। ତେଣୁ ଏଇ ଉନ୍ନତ ଗୁଣକୁ ଆସିଲେ, ସତ୍ୟଗୁଣକୁ ଆସିଲେ ଏବଂ ପ୍ରସନ୍ନ ମନସ, ତାହେଲେ ସେମାନେ ଆନନ୍ଦିତ ହୋଇପାରିବେ, ପ୍ରସନ୍ନ ହୋଇପାରିବେ। ତେଣୁ ଭଗବାନ ଭକ୍ତି କରିବେ, ଭଗବତ ଭକ୍ତି ଯୌବତ ଭଗବତ ତତ୍ତ୍ୱ ବିଜ୍ଞାନ ମୁକ୍ତ ସଂଘର୍ଷ ଜାୟତେ, ସେତେବେଳେ ସେ ଭଗବାନଙ୍କ ତତ୍ତ୍ୱକୁ ବୁଝିବେ, ମୁକ୍ତ ହୋଇଯିବେ, ସେମାନେ ତ୍ରିଗୁଣରୁ ଉଦ୍ଧୁକ ପଳେଇବେ, ଜୟ ଶ୍ରୀ ସୀତାରାମ ହନୁମାନ ଯୋଗୀ ଜ୍ଞାନ। ତେଣୁ ଏହିଭଳି ଭାବରେ ବ୍ରହ୍ମା ଦେଖୁଛନ୍ତି କାଳ ସ୍ୱଭାବ ସଂସ୍କାର କାମ କର୍ମ ଗୁଣାଦି, ତିନୋଟି ଗୁଣରେ ଏଠି ଖେଳା ଚାଲିଛି, ସତ୍ୟ ରଜ ତମ ତିନି ଗୁଣର ପ୍ରଭାବରେ ସମସ୍ତେ ପ୍ରଭାବିତ ହୋଇକି ରହିଛନ୍ତି। ତେଣୁ ସୋ ମହି ଧ୍ୱସ୍ତ ମହି ଭି, ତାଙ୍କର ଯେଉଁ ପ୍ରଭାବ ରହିଛି କାମ କ୍ରୋଧ ଇତ୍ୟାଦିର ପ୍ରଭାବ ରହିଛି ଭଗବାନ ପାଖରେ, ତାଙ୍କର ଆଉ ପ୍ରଭାବ କାମ କରିବ ନାହିଁ, ତାଙ୍କର ଅଣ୍ଡରରେ ସେମାନେ ଭଗବାନଙ୍କର ଅଧୀନରେ ସେମାନେ ରହିଛନ୍ତି, ଭଗବାନଙ୍କୁ ଭଗବାନଙ୍କୁ ସେ ମୋହିତ କରିପାରିବେ ନାହିଁ, କାମ କ୍ରୋଧ ଇତ୍ୟାଦି ଆମମାନଙ୍କୁ ମୋହିତ କରିଦେଉଛନ୍ତି, କିନ୍ତୁ ଭଗବାନଙ୍କ ଦ୍ୱାରା ସେ ମୋହିତ ହୋଇକି ରହିଛନ୍ତି, କାମ ସବୁ ଦେଖୁଛନ୍ତି, ଏମାନେ ବ୍ରହ୍ମା ଦେଖୁଛନ୍ତି, ଭଗବାନ ସେବାରେ ଉପସ୍ଥିତ ଅଛନ୍ତି। ଏ କାମ କ୍ରୋଧ ଇତ୍ୟାଦିକୁ ମଧ୍ୟ ଭଗବାନ ସେବାରେ ନିଯୁକ୍ତ କରିହେବ। ନରୋତ୍ତମ ଦାସ ଠାକୁର ପ୍ରେମଭକ୍ତି ଚନ୍ଦ୍ରିକାରେ ସେ ରଚନା କରିଛନ୍ତି, କ'ଣ କାମ, କାମଟା କିଭଳି ଭଗବାନ ସେବାରେ ଲଗେଇହେବ, କାମଟା ସାଧାରଣତଃ ଭଗବାନଙ୍କୁ ଦୂରେଇ ନେଉଛି ନାଇଁ କି କାମ, କ୍ରୋଧ ଭଗବାନଙ୍କର ଦୂରେଇ ନେଉଛି ଆମକୁ ଏସବୁ, କିନ୍ତୁ ଏମାନେ ଭଗବାନଙ୍କ ସେବା କରୁଛନ୍ତି, ତେଣୁ ଆମେ ମଧ୍ୟ ଏ କାମ କ୍ରୋଧ ଦ୍ୱାରା ଭଗବାନଙ୍କ ସେବାରେ ନିୟୋଜିତ ହୋଇପାରିବା। କିଭଳି ହୋଇପାରିବା, କାମ କୃଷ୍ଣ କର୍ମାର୍ପଣେ, କାମ ଦ୍ୱାରା ନ ଯାଆନ୍ତୁ କାମ କାମାନ, କାମଟା କ'ଣ ନା କାମଙ୍କ ଦାସେ ନୁହନ୍ତୁ କାମ କାମୟା, ଆମର ଯେଉଁ ବିଭିନ୍ନ ପ୍ରକାର କାମନା ରହିଛି ସେ କାମନାଟା ଯଦି ଆମେ ଭଗବାନଙ୍କ ସେବାରେ ନିଯୁକ୍ତ କରିବା ସେ କାମନାଟା ପରିବର୍ତ୍ତିତ ହୋଇଯିବ, ଭୌତିକ କାମନା ରହିଛି ସେଇଟା ଚିତ୍ କାମନାରେ ପରିଣତ ହୋଇଯିବ। କାମନ୍ତୁ ଦାସେ, ଆମର ବିଭିନ୍ନ ପ୍ରକାର କାମନା ରହିଛି କିନ୍ତୁ ସେ କାମନାଟାକୁ ଆମେ ଯଦି ଭଗବାନଙ୍କ ସେବାରେ ଲଗେଇବା ସେ କାମନାଟା ପରିବର୍ତ୍ତିତ ହୋଇଯିବ। କାମନ୍ତୁ ଦାସେ ନୁହନ୍ତୁ କାମ କାମୟା, କାମ କୃଷ୍ଣ କର୍ମାର୍ପଣେ, ଆମେ ଯେଉଁ କର୍ମ କର୍ମର ବଶୀଭୂତ ହେଇ ଯେଉଁ କର୍ମ କଲେ, କାମର ବଶୀଭୂତ ହେଇ ଯେଉଁ ବିଭିନ୍ନ ପ୍ରକାର କର୍ମ କଲେ ସେ କର୍ମଟାକୁ ଆମେ ଭଗବାନଙ୍କୁ ଅର୍ପଣ କରିବା। କାମ କୃଷ୍ଣ କର୍ମାର୍ପଣେ, କ୍ରୋଧ, କ୍ରୋଧ କେମିତି ବ୍ୟବହାର କରିବା, ଭଗବାନ ସେବାର ସବୁ ରହିଛନ୍ତି ନା, କ୍ରୋଧ ଆମେ କେମିତି ବ୍ୟବହାର କରିବା, କ୍ରୋଧ ଭକ୍ତ ଦ୍ୱେଷୀ ଜାଣେ, ହନୁମାନଜୀ କ୍ରୋଧ ହେଲା ତାଙ୍କର, କ୍ରୋଧକୁ କେମିତି ବ୍ୟବହାର କଲେ, ସେ ଲଙ୍କାକୁ ଜଳେଇ ଦେଲେ, ଲଙ୍କାକୁ ଜଳେଇ ଦେଲେ, ଭକ୍ତ ଦ୍ୱେଷୀ ଜାଣେ, ଯେତେବେଳେ ହନୁମାନ ଯାଇ ପହଞ୍ଚିଲେ ଲଙ୍କାରେ ବହୁତ ପ୍ରକାର ଶ୍ରୀମାନଙ୍କୁ ମାରି ପକାଇଲେ, ତେଣୁ ରାବଣ ଯେତେବେଳେ କ'ଣ ଇନ୍ଦ୍ରଜିତ ତାଙ୍କୁ ଶକ୍ତିଭେଦ କରି ବାନ୍ଧିଦେଲେ ତାପରେ ରାବଣ ତାକୁ ଚିନ୍ତା କଲେ କ'ଣ ବ୍ୟବହାର କରାଯିବ, ତାଙ୍କ ପ୍ରତି କ'ଣ ଆଚରଣ କରାଯିବ, ଏତେ ଆମର ସୈନିକ ମାରିଛନ୍ତି, ତେଣୁ କେତେଜଣ କହିଲେ ତାଙ୍କୁ ମାରିଦେବା, କିନ୍ତୁ ଆଉ କେତେଜଣଙ୍କର ନା ନା ସେ ଦୁଧ ହେଇକି ଆସିନି, ତାଙ୍କୁ ମାରିବାଟା ଠିକ୍ ହେବ ନାହିଁ, ତାଙ୍କୁ ମାଙ୍କଡ଼ମାନଙ୍କର ସବୁ ଲାଙ୍ଗୁଡ଼ିଟା ହେଉଛି ବହୁତ ପ୍ରିୟ, ତେଣୁ ତା'ର ଲାଙ୍ଗୁଡ଼ିରେ ନିଆଁ ଲଗାଇଦେବା, ଏଇ କରି ବିଦା କରିଦେବା। ତେଣୁ ଲାଙ୍ଗୁଡ଼ିରେ ନିଆଁ ଲଗାଇଦେଲେ, ନିଆଁ ଲଗାଇଦେଲେ ଯେତେବେଳେ ହନୁମାନ ଡେଇଁଲେ ଚାରିଆଡ଼େ, ହନୁମାନ ଡେଇଁ ଚାରିଆଡ଼େ ଲଙ୍କା ଯେତେ ରହିଛି ଲଙ୍କାରେ ସ୍ୱର୍ଣ୍ଣନଗରୀ ଭସ୍ମୀଭୂତ ହୋଇଗଲା। ରାବଣ ଏତେ ଶକ୍ତିଶୀଳା, ସେ ଦେବତାମାନେ ବର୍ଷାର ନିୟନ୍ତ୍ରଣ ଅଧିକାରୀ ହେଉଛନ୍ତି ଇନ୍ଦ୍ର, ତେଣୁ ସେ ଯାହା ଆଜ୍ଞା ଦେବ ସମସ୍ତେ କାର୍ଯ୍ୟ କରିବେ। ତେଣୁ ରାଣୀମାନେ ଚିତ୍କାର କରୁଛନ୍ତି, ପାଣି 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 ଜଳ ଜଳ ଚିତ୍କାର କରୁଛନ୍ତି, ରାବଣ ଆଦେଶ ଦେଲେ ଜଳ ପ୍ରଦାନ କର ଇନ୍ଦ୍ର, ତେଣୁ ଇନ୍ଦ୍ର ଆମେ ସେ ରାଧାକୃଷ୍ଣ କହୁଥିଲେ ଇନ୍ଦ୍ର ଯେତେବେଳେ ଜଳ ପ୍ରଦାନ କରୁଛନ୍ତି ସେଇଟା ଘିଅରେ ପରିଣତ ହୋଇଯାଉଛି, ତେଣୁ ଜଳ ଦ୍ୱାରା ନିଆଁ ଲିଭିବା ପରିବର୍ତ୍ତେ ସେଇଟା ଆହୁରି ହୃତୁତ ହୋଇ ଜଳଟା, ତେଣୁ ଏହିଭଳି ଭାବରେ ଲଙ୍କାକୁ ଧ୍ୱଂସ କରି ଯେତେବେଳେ ହନୁମାନ ଯାଇ ପହଞ୍ଚିଗଲେ ସମୁଦ୍ର କୂଟରେ ପହଞ୍ଚିଗଲେ, ସମୁଦ୍ରରେ ଲାଙ୍ଗୁଡ଼କୁ ପକାଇଦେଲେ, ନିଆଁଟି ଲିଭିଗଲା, ତାଙ୍କର ସେତେବେଳେ ଚିନ୍ତା ପଡ଼ିଲା ଲଙ୍କାରେ ମାନେ ହନୁମାନଙ୍କର, ଯେ ମୁଁ ଲଙ୍କାକୁ ସିନା ଧ୍ୱଂସ କରିଦେଲି କିନ୍ତୁ ସୀତାଦେବୀଙ୍କର କ'ଣ ହେବ ଅବସ୍ଥା, ସୀତାଦେବୀ ମଧ୍ୟ ଧ୍ୱଂସ ହୋଇଯିବେ। ତାପରେ ସେ ଜାଣିଲେ ଯେ ପ୍ରକୃତରେ ତାଙ୍କର ଲାଙ୍ଗୁଡ଼ର କିଛି ହେଇନି, ଲାଙ୍ଗୁଡ଼ ନିଆଁ ଜାଳିଦେଲେ ସବୁ ନିଆଁ ଲଗାଇଦେଲେ କିନ୍ତୁ ଲାଙ୍ଗୁଡ଼ କିଛି ହେଇନି, ତେଣୁ ସେ ଆଶ୍ୱସ୍ତ ହେଲେ ମୋର ଯେ ଲାଙ୍ଗୁଡ଼ କିଛି ହେଲାନି ସୀତାଦେବୀଙ୍କର କାହିଁକି କ'ଣ ହେବ। ଏଇଭଳି ଭାବରେ କ୍ରୋଧ ଯେଉଁ ରହିଛି, କ୍ରୋଧ ଭକ୍ତ ଦ୍ୱେଷୀ ଜାନି, ଯେଉଁମାନଙ୍କ ଭକ୍ତ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି ତାଙ୍କ ପାଖରେ ଆମେ କ୍ରୋଧଟାକୁ ବ୍ୟବହାର କରିପାରିବା। କ୍ରୋଧ ଭକ୍ତ ଦୋଷୀ ଜାଣେ। ଲୋଭଟା କେମିତି ଆମେ ଭଗବାନ ସେବାରେ ଲଗାଇବା, ଲୋଭଟା କାମ କ୍ରୋଧ ଲୋଭ ଇତ୍ୟାଦି ରହିଛି, ଲୋଭଟାକୁ ଲଗାଇବା କେମିତି, ନା ଲୋଭ ସାଧୁ ସଙ୍ଗେ ହରି କଥା, ଭଗବାନ କଥା ଶୁଣିବାରେ ଲୋଭ ଲଗାଇବା, ସାଧୁ ସଙ୍ଗେ ହରି କଥା, ଲୋଭଟା ଆମେ ବନ୍ଦ କରିପାରିବା। ଏସବୁ ଆମର ଟ୍ରାନ୍ସଜେଣ୍ଡର ବର୍ତ୍ତମାନ ମ୍ୟାଟେରିଆଲ ରହିଛି, କାମ କ୍ରୋଧ ଲୋଭ ମୋହ ମଦ ଇତ୍ୟାଦି, କିନ୍ତୁ ଏଇଟାକୁ ପରିବର୍ତ୍ତିତ କରିହେବ, ସ୍ୱଭାବରେ ପରିବର୍ତ୍ତନ କରିହେବ। ଏଇଭଳି ଭାବରେ ଲୋଭଟାକୁ ଯଦି ଆମେ ଲଗାଇବା ସାଧୁ ସଙ୍ଗେ ହରି କଥା ଲଗାଇବା, ତାହେଲେ ଲୋଭଟା ଟ୍ରାନ୍ସଜେଣ୍ଡର ହୋଇଯିବ, ମ୍ୟାଟେରିଆଲ ରହିବ ନାହିଁ। ସେଇଭଳି ଭାବରେ ମୋହଟା କିଭଳି ଲଗାଇବା, ଇଷ୍ଟ ଲାଭ ବିନି, ଭୌତିକ ଜଗତ ପ୍ରତି ଆମର ମୋହ ରହିଛି। ଭଗବାନ ଯେତେବେଳେ ପଚାରିଲେ ଅର୍ଜୁନ ତୁମର ବର୍ତ୍ତମାନ ମୋହ ଦୂର ହେଲା ନା ନାହିଁ, ନା ପ୍ରଭୁ ମୋର ବର୍ତ୍ତମାନ ମୋହ ଦୂର ହୋଇଯାଇଛି, ନଷ୍ଟ ମୋହ, ମୋହ ନଷ୍ଟ ହେବା ମାନେ ଇଷ୍ଟ ଲାଭ, ଇଷ୍ଟଙ୍କ ପ୍ରତି ସେ ମୋହଟା ଆସିବ, ଭଗବାନ ପ୍ରତି ସେ ମୋହଟା ଆସିବ, ଭଗବାନ ମୋର ସମୟ ହୋଇଗଲାଣି ଆମେ ପାଇପାରିବା ନାହିଁ। ତେଣୁ ଏହିଭଳି ଭାବରେ ଭଗବାନ ସେଥିରେ ବହୁତ ଆନନ୍ଦିତ ହୁଅନ୍ତି। ମାତା ମୋତେ ବହୁତ ହୀନ ଜ୍ଞାନରେ କ'ଣ କରନ୍ତି, ତାଡ଼ନ କରନ୍ତି, ବାନ୍ଧି ଦିଅନ୍ତି, ସଖା ସୁଧ ସଖେ କରେ ସ୍କନ୍ଦ ଆରୋହଣ, ତୁମେ କ'ଣ ବଡ଼ ଲୋକ ତୁମେ ଆମେ ସମ, ପ୍ରିୟା ଯଦି ମାନ କରି କରେ ଭତ୍ସନ, ବେଦ ସ୍ତୁତି ହୈତେ ହରେ ସେଇ ମୋର ମନ। ଏ ମୋହ ଭଗବାନ ପ୍ରତି ମୋହ, ଭୌତିକ ଜଗତ ପ୍ରତି ଆମର ଯେଉଁ ମୋହ ଥିଲା ସେ ମୋହଟା ଭଗବାନ ପ୍ରତି ଆସିବ। ମୋହ ଇଷ୍ଟ ଲାଭ ବି ନେଇ, ମଦ ହେଇକରି ପ୍ରାଣ ସେମାନେ ସବୁ ମଦ ଦ୍ୱାରା କ'ଣ ହେଇଯାଉଛନ୍ତି, ପୁରା ବିଭୋର ହେଇକି ରହୁଛନ୍ତି, ମଦନ୍ମତ ହେଇକି ରହୁଛନ୍ତି, ଉନ୍ମତ ହେଇଯାଉଛନ୍ତି ମଦ, ସେ ମଦଟା କ'ଣ ହେବ, ଆମର କେମିତି ରହିଛି, ଆମର ବିଭିନ୍ନ ପ୍ରକାର ମଦ ରହିଛି, ବିଭିନ୍ନ ପ୍ରକାର ଉନ୍ମତ୍ତତା ରହିଛି, ଏ ମଦକୁ କେମିତି ଆମେ ବ୍ୟବହାର କରିବା, କୃଷ୍ଣ ଗୁଣଗାନି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ନିଯୁକ୍ତ କରିବ ଯଥା ତଥା। ଏଇଟାକୁ ଏଇଭଳି ଭାବରେ ଆଜି ଭଗବାନଙ୍କ ସେବାରେ ସେ ନିଯୁକ୍ତ ଅଛନ୍ତି, ତାଙ୍କର ସ୍ୱତନ୍ତ୍ରତା ହରେଇ ଦେଇଛନ୍ତି, ଆମର ସ୍ୱତନ୍ତ୍ରତା ଯେଉଁ ରହିଛି ସେ ସ୍ୱତନ୍ତ୍ରତା ଯୋଗୁଁ ଆମେ କଷ୍ଟ ଭୋଗୁଛେ। ସ୍ୱତନ୍ତ୍ରତା ପାଇଁ ଆମେ ଏଇ ସ୍ୱତନ୍ତ୍ରତାର ଆମେ ଯଦି ସଦ୍ବ୍ୟବହାର ନ କରିବା ତାହେଲେ ଆମେ କଷ୍ଟ ଭୋଗ କରିବା। ସ୍ୱତନ୍ତ୍ର ଭଗବାନ ଅଛନ୍ତି, ପୂର୍ଣ୍ଣ ସ୍ୱତନ୍ତ୍ର, ତେଣୁ ଆମେ ଭଗବାନଙ୍କର ଅଂଶ ହିସାବରେ ଆମର କିଛି ସ୍ୱତନ୍ତ୍ରତା ରହିଛି, ସେ ସ୍ୱତନ୍ତ୍ରତାର ଯଦି ସଦୁପଯୋଗ କରିବା, ଯଦି ସେ ସ୍ୱତନ୍ତ୍ରତାଟା ଆମେ ଭଗବାନଙ୍କ ସେବାରେ ଲଗାଇବା ତାହେଲେ ଆମେ ପ୍ରକୃତ ସ୍ୱତନ୍ତ୍ର ହୋଇପାରିବା, ନହେଲେ ସ୍ୱତନ୍ତ୍ରତା ଆମକୁ ନରକକୁ ନେଇଯିବ। ଗୋଟେ ସୁନ୍ଦର ଭାବରେ କହିଛନ୍ତି ପ୍ରଭୁପାଦ ମହାରାଜ ଗୋଟେ ଶ୍ଳୋକର ଭାବାର୍ଥରେ ରିପୋର୍ଟରେ, କ'ଣ ପ୍ରକୃତରେ ସ୍ୱତନ୍ତ୍ରତା। ପ୍ରଭୁପାଦ ମହାରାଜ କହିଛନ୍ତି ଯେ ରିଅଲ ଇଣ୍ଡିପେଣ୍ଡେନ୍ସ ମିନ୍ସ କମ୍ପ୍ଲିଟ୍ ଫେଥ୍ ଇନ୍ ଦ ମର୍ସି ଅଫ୍ ଦି ଲର୍ଡ ୱିଦାଉଟ୍ ଡିପେଣ୍ଡେନ୍ସ ଅନ୍ ଦ କଣ୍ଡିସନ୍ସ ଅଫ୍ ମ୍ୟାଟର। ଆମର ଯେଉଁ ସ୍ୱତନ୍ତ୍ରତା ରହିଛି, ଏ ପ୍ରକୃତ ଏମାନେ ସବୁ ସ୍ୱତନ୍ତ୍ର ବୋଲି ବୁଝିବାକୁ ପଡ଼ିବ। କ'ଣ ରିଅଲ ଇଣ୍ଡିପେଣ୍ଡେନ୍ସ? କାରଣ କମ୍ପ୍ଲିଟ୍ ଫେଥ୍ ଇନ୍ ଦ ମର୍ସି ଅଫ୍ ଦି ଲର୍ଡ, ଭଗବାନଙ୍କ କୃପା ଉପରେ ପୂର୍ଣ୍ଣ ଭରସା ରଖିବାକୁ ପଡ଼ିବ। ଭୌତିକ ପ୍ରତି ଆମର ଯେଉଁ ଭରସା ରହିଛି ସେଇଟାକୁ ଛାଡ଼ି ଦେଇକରି ଭଗବାନ ପ୍ରତି ଆମକୁ ଭରସା ରଖିବାକୁ ପଡ଼ିବ। ଇଏ ହେଉଛି ସ୍ୱତନ୍ତ୍ରତାର ସଦ୍ବ୍ୟବହାର, ଦିସ୍ ଇଜ୍ ରିଅଲ ଇଣ୍ଡିପେଣ୍ଡେନ୍ସ। ତେଣୁ ଏହିଭଳି ଭାବରେ କାମ କ୍ରୋଧ ଲୋଭ ମୋହ ମଦ ଆଶ୍ଚର୍ଯ୍ୟ କଥା କୁହାଯାଏ ନାହିଁ, କାରଣ କ'ଣ ଯେଉଁ ଈର୍ଷା, ଈର୍ଷା ଯୋଗୁଁ ଆମର ଭୌତିକ ଜଗତ ପତନ ହୋଇଛି, ତେଣୁ ଈର୍ଷାକୁ ତ୍ୟାଗ କରିବାକୁ ପଡ଼ିବ, ଈର୍ଷାଟିକୁ ଭଗବାନ ସେବାରେ ଲଗାଇ ହେବ ନାହିଁ। ଯାହା ହେଉ ଏହିଭଳି ଭାବରେ ବ୍ରହ୍ମା ଦର୍ଶନ କରୁଛନ୍ତି, କାଳ ସେବା ସୋମହି ଧ୍ୱସ୍ତମୟୀ ବି ମୂର୍ତ୍ତିବାଦ ବି ଉପାସିତା, ସେମାନେ ମୂର୍ତ୍ତି ଧାରଣ କରିଛନ୍ତି, ତାଙ୍କର ଯେଉଁ ଆଧିକାରିକ ଦେବତା ଅଛନ୍ତି ସେମାନେ ସବୁ ଏ ଭଗବାନଙ୍କ ସେବାରେ ନିୟୋଜିତ ଅଛନ୍ତି। ଏହିଭଳି ଭାବରେ ବ୍ରହ୍ମା ଦର୍ଶନ କରୁଛନ୍ତି ଭଗବାନଙ୍କ ରୂପ। ଆମର କଥା ଗୋଟେ ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର ଯଦି ସନ୍ଦେହ ରହିଛି, କାହାର କିଛି ପ୍ରଶ୍ନ ରହିଛି। ପିଲାମାନେ ତ ସବୁ ବ୍ୟସ୍ତ ରହିଲେ ତାଙ୍କର ଖେଳରେ, ଭଗବାନ କଥା ଶୁଣିଲେ ନାହିଁ, କିନ୍ତୁ କାନରେ ଯେତିକି ପଡ଼ିଛି ସେଇଟା ସାହାଯ୍ୟ କରିବ। ଯେମିତି ଔଷଧ ଆମେ ଖାଇଲେ ନ ଜାଣିଲେ ମଧ୍ୟ ଔଷଧ ଆମକୁ ରୋଗ ଭଲ କରୁଛି, ସେଇଭଳି ଭାବରେ ଭଗବାନ କଥା କାନରେ ପଡ଼ୁଛି ନା। ଯାହା ହଉ, ଆଜି କିଛି କେହି ପ୍ରଶ୍ନ ନାହିଁ, ତାହେଲେ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌର ଭକ୍ତବୃନ୍ଦ କି, ଜୟ ଗୌର ପ୍ରମାନନ୍ଦେ, ଜୟ ଶ୍ରୀ ଗୋପାଳ ମହାରାଜ କି।